ಅದೇ ಸರ್ವ ಪ್ರಸ್ತುತ ಮತ್ತು ಸಜ್ಜನರನ್ನು ಮತ್ತು ಅನುಗತದಲ್ಲಿ ಭಗವಾನ್ ಕೃಷ್ಣರ ಗಜರಕ್ಷಮಾನಕ್ಕೂ ಇಂದ್ರ ಗೋಪರು ರಕ್ಷಣೆಗಳ ಪಾಯಿ ಗೋವರ್ಧನ ಪರ್ವತ ಧಾರಣ ಇಂದ್ರಂಕರ ಮಹೋಭಂಗ ಸಂಪರ್ಕದಲ್ಲಿ ಆಲೋಚನೆ ಬರುತ್ತದೆ. ಇಂದ್ರ ಜೊತೆವೇಳೆ ಸಂಪರ್ಕ ಮೇಘ ಮಾನಂತು ಪ್ರಳಯಕಾಲೀನ ಬಾಯಿಮಾನಂತು ಬ್ರಜಕ್ಕೆ ಧ್ವಂಸ ಕರಿವಾ ಪಾಯಿ ಆದೇಶ ಪ್ರದಾನ ಕರಿಸಿದರೆ ಸತವೇಳೆ ಅತಿವೃಷ್ಟಿ ಅತಿ ಬಾತರು ಗಜರಾಶಿಮಾನಂಕು ಗಾಭಿಮಾನಂಕು ರಕ್ಷಾ କରିବା ପାଇଁ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ଧାରଣ କରି ସମସ୍ତ ବ୍ରଜବାସୀମାନଙ୍କୁ ଗୋବର୍ଦ୍ଧନ ସ୍ଥଳରେ ଆଶ୍ରୟ ଗ୍ରହଣ କରିବା ପାଇଁ ପ୍ରେରିତ କରିଥିଲେ। ତେଣୁ ଇନ୍ଦ୍ର ଯେତେବେଳେ ଦେଖିଲେ ଯେ ତାଙ୍କର ସମ୍ବର୍ତ୍ତକ ମେଘ ପ୍ରଳୟକାଳୀନ ବାୟୁମାନଙ୍କୁ ପ୍ରେରଣ ସତ୍ତ୍ୱେ ବ୍ରଜବାସୀମାନେ ସୁରକ୍ଷିତ, ତାଙ୍କର ମୋହ ଭଙ୍ଗ ହେଲା। ତେଣୁ କୃଷ୍ଣ ଜଗାମ ଭାବନ୍ତ ନିଶମ୍ୟା ଇତି ଇନ୍ଦ୍ର ଅତି ବିସ୍ମିତ। ଭଗବାନ କୃଷ୍ଣଙ୍କର ଯୋଗଶକ୍ତିର ପ୍ରଦର୍ଶନକୁ ଅନୁଭବ କରି ଇନ୍ଦ୍ର ଅତି ବିସ୍ମିତ ହେଲେ, ଆଶ୍ଚର୍ଯ୍ୟଚକିତ ହେଲେ। କାରଣ ସେ ଏପର୍ଯ୍ୟନ୍ତ ଭଗବାନ କୃଷ୍ଣଙ୍କୁ ଏକ ସାଧାରଣ ମନୁଷ୍ୟ ବୋଲି ଜ୍ଞାନ କରୁଥିଲେ। ତେଣୁ ବାରମ୍ବାର ଇନ୍ଦ୍ର କହୁଥିଲେ ଯେ କୃଷ୍ଣ ମର୍ଚ୍ଚନ୍ ଉପାସ, ଯେ ବ୍ରଜବାସୀମାନେ କୃଷ୍ଣ ପରି ଏକ ସାଧାରଣ ମନୁଷ୍ୟର ଉପାସନା କରିଛନ୍ତି ଏବଂ ମୋର ପୂଜାକୁ ବନ୍ଦ କରିଦେଇଛନ୍ତି। ତେଣୁ ଇନ୍ଦ୍ରଙ୍କର କ୍ରୋଧିତମର ତାହା ହିଁ କାରଣ ଥିଲା। କିନ୍ତୁ ବର୍ତ୍ତମାନ ସେ ଦେଖୁଛନ୍ତି ଯେ କୃଷ୍ଣ ସାଧାରଣ ମନୁଷ୍ୟ ନୁହନ୍ତି, କାରଣ କୌଣସି 7 ବର୍ଷର ବାଳକ ପକ୍ଷରେ ଏତେ ବିଶାଳ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିବା କେବେ ସମ୍ଭବ ନୁହେଁ। ତେଣୁ କେବଳ ଗୋଟିଏ ମୁହୂର୍ତ୍ତ ପାଇଁ ନୁହେଁ, 7 ଦିନ ଧରି ଭଗବାନ ଶ୍ରୀକୃଷ୍ଣ ଏହି ଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ। ତେଣୁ ଇନ୍ଦ୍ର ଅତି ବିସ୍ମିତ ହେଲା, ଆଶ୍ଚର୍ଯ୍ୟଚକିତ ହେଲେ ଯେ ଏହା କିପରି ସମ୍ଭବ, କୌଣସି ସାଧାରଣ ମର୍ତ୍ତ୍ୟ ବା ମନୁଷ୍ୟ ଏପରି କାର୍ଯ୍ୟ କରିପାରିବ ନାହିଁ, ଏପରିକି ମନୁଷ୍ୟ କ'ଣ ଦେବତାମାନେ ମଧ୍ୟ ଏପରି କାର୍ଯ୍ୟ କରିପାରିବେ ନା। ଅନ୍ୟମାନଙ୍କର କଥା କ'ଣ କୁହାଯିବ, ଦେବତାମାନଙ୍କର ମଧ୍ୟ ସେ ଶକ୍ତି ନାହିଁ ଏପରି ଗୋବର୍ଦ୍ଧନ ପର୍ବତକୁ ଧାରଣ କରିବା ପାଇଁ। ତେଣୁ ଇନ୍ଦ୍ର ଅତି ଆଶ୍ଚର୍ଯ୍ୟଚକିତ ହେଲେ, ନିତମ୍ବ ଭସ୍ତ ସଂକଳ୍ପ। ତେଣୁ ଇନ୍ଦ୍ରଙ୍କର ଯେଉଁ ଅହଂକାର ଥିଲା ଯେ ମୁଁ ହେଉଛି ଏ ସୃଷ୍ଟିର ନିୟନ୍ତ୍ରଣକାରୀ ଈଶ୍ୱର ଏବଂ କୃଷ୍ଣ ଏକ ସାଧାରଣ ମନୁଷ୍ୟ, ସେ ଅହଂକାର ପୂର୍ଣ୍ଣ ହେଲା। ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କର ଅହଂକାରକୁ ପୂର୍ଣ୍ଣ କରିବା ପାଇଁ ଏବଂ ଗୋବର୍ଦ୍ଧନଙ୍କର ମହତ୍ତ୍ୱ ବ୍ରଜବାସୀମାନଙ୍କ ସମ୍ମୁଖରେ ପ୍ରଦର୍ଶିତ କରିବା ପାଇଁ ଏପରି ଲୀଳା ଆରମ୍ଭ କରିଥିଲେ। ତେଣୁ ଇନ୍ଦ୍ରଙ୍କର ଗର୍ବ ଅହଂକାର ପୂର୍ଣ୍ଣ ହେଲା, ଯେ ସେ ଯେଉଁ ସଂକଳ୍ପ କରିଥିଲେ ଯେ ବ୍ରଜବାସୀମାନଙ୍କୁ ଧ୍ୱଂସ କରିଦେବେ, ବ୍ରଜକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବେ, ଯେହେତୁ ବ୍ରଜବାସୀମାନେ ତାଙ୍କର ପୂଜାକୁ ବନ୍ଦ କରିଦେବେ, କିନ୍ତୁ ତାଙ୍କର ସେ ସଂକଳ୍ପ ଭ୍ରଷ୍ଟ ହେଲା, ସଂକଳ୍ପ ବା ଇଚ୍ଛା ପୂର୍ଣ୍ଣ ହୋଇପାରିଲା ନା। ବ୍ରଜବାସୀମାନେ ପୂର୍ଣ୍ଣ ଭାବରେ ସୁରକ୍ଷିତ ହେଲେ ଭଗବାନ କୃଷ୍ଣଙ୍କ ଦ୍ୱାରା। ସ୍ୱାମ ମେଘାନ ସଂ ନେବାରେ, ତେଣୁ ବର୍ତ୍ତମାନ ଇନ୍ଦ୍ର ଦେଖିଲେ ଯେ ପ୍ରଳୟକାଳୀନ ମେଘ ଏବଂ ବାୟୁମାନଙ୍କୁ ପ୍ରେରଣ କରିବା ସତ୍ତ୍ୱେ ବ୍ରଜବାସୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବ୍ରଜରେ କେଉଁଠାରେ ଟୋପାଏ ପାଣି ମଧ୍ୟ ଦେଖାଯାଉ ଏତେ ବୃଷ୍ଟି ସତ୍ତ୍ୱେ, ଏପରିକି ବ୍ରଜର ବୃକ୍ଷମାନଙ୍କର ପତ୍ର ମଧ୍ୟ ତଳେ ଝାଡ଼ି ପଡ଼ିନାହିଁ ଏତେ ବାତ୍ୟା ଏବଂ ବର୍ଷା ସତ୍ତ୍ୱେ। ତେଣୁ ଇନ୍ଦ୍ର ବର୍ତ୍ତମାନ ଦେଖିଲେ ଯେ ତାଙ୍କର ଏହି ପ୍ରଳୟକାଳୀନ ମେଘ ଏବଂ ବାୟୁମାନଙ୍କୁ ପ୍ରେରଣ କରିବା ବୃଥା ହେଇଗଲା, ତେଣୁ ସେମାନଙ୍କୁ ସେ ତାଙ୍କର କାର୍ଯ୍ୟ ବନ୍ଦ କରିବା ପାଇଁ ଆଦେଶ କଲେ, ନିବାରଣ କଲେ, ଏହି ଧ୍ୱଂସ କାର୍ଯ୍ୟରୁ ନିବାରିତ କଲେ ଇନ୍ଦ୍ର। ତେଣୁ ପ୍ରଳୟକାଳୀନ ମେଘ ଏବଂ ବାୟୁ ଫେରି ଆସିଲେ, ବ୍ରଜକୁ ଧ୍ୱଂସ କରି ନପାରି ସେମାନେ ଫେରି ଆସିଲେ। ତେବେ ଯେତେବେଳେ ବୃଷ୍ଟି ବନ୍ଦ ହୋଇଗଲା ଏବଂ ବାୟୁର ବେଗ ମଧ୍ୟ କମିଗଲା, ସମ୍ପୂର୍ଣ୍ଣ ଭାବରେ ବାୟୁ ସ୍ଥିର ହୋଇଗଲା, ସେତେବେଳେ ଆକାଶରୁ ମେଘମାନେ ଯେତେବେଳେ ଦୂରୀଭୂତ ହେଲା ଆକାଶ ନିର୍ମଳ ହୋଇଗଲା ଏବଂ ଆକାଶରେ ସୂର୍ଯ୍ୟ ଉଦୟ ହେଲେ। ତେଣୁ ଯେତେବେଳେ ସୂର୍ଯ୍ୟ ଉଦୟ ହେଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ବ୍ରଜବାସୀମାନଙ୍କୁ ବର୍ତ୍ତମାନ ଏହି ଗୋବର୍ଦ୍ଧନଙ୍କର ଗର୍ତ୍ତରୁ ନିଜ ନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆଦେଶ ଦେବେ। ତେଣୁ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ବ୍ରଜବାସୀମାନଙ୍କୁ କହୁଛନ୍ତି, ନିର୍ଯାତ ପ୍ରେରିତ ତ୍ରାସଂ ଗୋପା ସ୍ତ୍ରୀ ଧନ ଧନ ଆରଭକା। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ହେ ଗୋପଗଣ ନିର୍ଯାତ ପ୍ରେରତ ତ୍ରାସଂ, ତୁମମାନେ ଯୋଉ ଭୟଭୀତ ହେଇଥିଲ ଇନ୍ଦ୍ରଙ୍କର ଅତି ବୃଷ୍ଟି ଏବଂ ଅତି ବାତ ଦ୍ୱାରା ଭୟଭୀତ ହେଇ ତୁମମାନେ ଏଇ ଗୋବର୍ଦ୍ଧନଙ୍କର ଆଶ୍ରୟ ଗ୍ରହଣ କରିଥିଲ, ବର୍ତ୍ତମାନ ତୁମେମାନେ ଏଇ ଗୋବର୍ଦ୍ଧନଙ୍କ ଗର୍ତ୍ତରୁ ବାହାରିଲ, କାହିଁକି ନା ତେରୁଙ୍କ ତ୍ରାସ ତୁମମାନେ ତୁମର ଭୟକୁ ଦୂର କରିଦିଅ ଏବଂ ନିଜର ଗୋବର୍ଦ୍ଧନ ସ୍ତ୍ରୀ ପିଲାମାନଙ୍କୁ ସାଥିରେ ଧରି ତୁମେ ବର୍ତ୍ତମାନ ଏ ଗର୍ତ୍ତରୁ ବାହାରକୁ ଯାଇଥା। ଉପାୟ ଭାରତ ବର୍ତ୍ତମାନ ବିରୁଦ ପ୍ରାୟାସ ନିମ୍ନଗା, ବର୍ତ୍ତମାନ ବୃଷ୍ଟି ବନ୍ଦ ହୋଇଯାଇଛି, ବାୟୁର ବେଗ କମିଯାଇଛି, ବାୟୁ ସ୍ଥିର ହୋଇଯାଇଛି ଏବଂ ଯେଉଁ ବନ୍ୟା ସୃଷ୍ଟି ହୋଇଥିଲା ନଦୀରେ ସେ ନଦୀର ଜଳ ମଧ୍ୟ କମିଯାଇଛି, ବର୍ତ୍ତମାନ ଆଉ ସେ ବନ୍ୟାର ଜଳ ନାହିଁ ଏବଂ ସବୁଆଡ଼େ ଶୁଷ୍କ ରହିଛି। ତୁମେମାନେ ବର୍ତ୍ତମାନ ନିର୍ଭୟରେ ଏହି ଦେବୀ ଗର୍ତ୍ତରୁ ବାହାରି ନିଜ ନିଜ ଘରକୁ ଯାଇପାରୁ। ତେଣୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଏପରି ଆଦେଶ ଦେଲେ ବ୍ରଜବାସୀମାନଙ୍କୁ, ସେତେବେଳେ ବ୍ରଜବାସୀମାନେ ଧୀରେ ଧୀରେ ସବୁ ସାଗରରେ ତାଙ୍କର ସବୁ ଗୃହର ବିଭିନ୍ନ ବସ୍ତୁକୁ ଲଭି ସ୍ତ୍ରୀ ପୁତ୍ର ଏବଂ ବୃଦ୍ଧମାନଙ୍କୁ ଗାଈମାନଙ୍କୁ ଏକତ୍ରିତ କରି ସେମାନେ ଗୋଟିଏ ଗୋଟିଏ ଏ ଗୋବର୍ଦ୍ଧନ ଗର୍ତ୍ତ ଗିରି ଗର୍ତ୍ତରୁ ବାହାରକୁ ବାହାରିଲେ। ତେବେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ତାଙ୍କର ସଖାମାନଙ୍କୁ ବାହାରକୁ ବାହାରିବା ପାଇଁ କହିଲେ, ସଖାମାନେ କୃଷ୍ଣ କହିଲେ ଯେ ତୁମେ ଆଗ ବାହାରି ଯାଅ, ଆମେ ଏ ଗୋବର୍ଦ୍ଧନ ପର୍ବତକୁ ଟେକିଦେବୁ, କାରଣ ସେମାନେ ସବୁ ଲାଠିରେ ସବୁ ଲଗେଇଥିଲେ ଲାଠି ଗୋବର୍ଦ୍ଧନ ପର୍ବତ, ସେମାନେ ଭାବୁଥିଲେ ଯେ ସେମାନେ ଗୋବର୍ଦ୍ଧନକୁ କୃଷ୍ଣଙ୍କ ସହିତ ସେମାନେ ଟେକି ପାରିଥାନ୍ତି। ତେଣୁ ସେମାନେ କୃଷ୍ଣ କହିଲେ ଯେ ଆମେ ଧରିକି ରଖିଛୁ ଗୋବର୍ଦ୍ଧନକୁ, ତୁମେ ଆଗେ ବାହାରି ଯାଅ, ତୁମେ 7 ଦିନ ଧରି ଗୋବର୍ଦ୍ଧନ ପର୍ବତ ଧାରଣ କରି ରହିଛ, ତେଣୁ ତୁମେ ଆଗେ ବାହାରି ଯାଅ। ତେଣୁ ଭଗବାନ କୃଷ୍ଣ ବୁଝିପାରୁ ହୁଏ ଯେ ଗୋପାଳ ବାଳକଗଣ ଗୋପାଳଗଣ ଏମାନେ ଭାବୁଛନ୍ତି ଏ ଗୋବର୍ଦ୍ଧନ ପର୍ବତକୁ ସେମାନେ ଟେକି ଧରିଛନ୍ତି। ତେଣୁ ଭଗବାନ କୃଷ୍ଣ ନିଜର ହାତକୁ ଟିକେ ହାଲକା କରିଦେବେ, ଟିକେ ଗୋବର୍ଦ୍ଧନର ଭାର ସେମାନଙ୍କ ଉପରୁ ଦେବାକୁ ଇଚ୍ଛା କରି ଟିକେ ହାଲକା କରିଦେବା ହାତକୁ। ଯେତେବେଳେ ସାମାନ୍ୟ ହାଲକା କରିଛନ୍ତି ସେତେବେଳେ ଗୋବର୍ଦ୍ଧନର ଭାରରେ ଯେତେ ସବୁ ଗୋପ ବା ଗୋପାଳ ବାଳକ ମାନେ ଲାଠି ଧରି ରଖିଥିଲେ ଗୋବର୍ଦ୍ଧନକୁ ଟେକି ଧରିଥିଲେ ବୋଲି ଭାବୁଥିଲେ, ସେମାନେ ସେମାନଙ୍କର ଲାଠିରେ ତ ସମସ୍ତ ତଳେ ପଡ଼ିଯାଉଛନ୍ତି। ତେଣୁ ସେମାନେ ବୁଝିଲା ଯେ ଚତୁର୍ପକ୍ଷ ଆମେ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିନୁ, କୃଷ୍ଣ ଏକମାତ୍ର ଧାରଣ କରିଥିଲା। ତାପରେ ଭଗବାନ କୃଷ୍ଣ ସେମାନଙ୍କୁ ସବୁ ଉଠାଇବାର ବ୍ୟବସ୍ଥା କରି କହିଲେ ବର୍ତ୍ତମାନ ସେମାନେ ବାହାର। ତେଣୁ ସେମାନେ ସମସ୍ତେ ଗୋଟିଏ ଗୋଟିଏ ଗୋବର୍ଦ୍ଧନ ପର୍ବତର ତଳୁ ବାହାରକୁ ବାହାରି ଆସିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଭଗବାନ ଶ୍ରୀକୃଷ୍ଣ ଯିଏକି ପରମ ଈଶ୍ୱର ଏବଂ ତାଙ୍କର ବଡ଼ ଭ୍ରାତା ହେଉଛନ୍ତି ବଳରାମ, ତେବେ ବଳରାମ ଭଗବାନ କୃଷ୍ଣଙ୍କର ପ୍ରଥମ ବିସ୍ତାର ରୂପ, ଭଗବାନ କୃଷ୍ଣଙ୍କର ଦକ୍ଷିଣ ଅଙ୍ଗରୁ ବଳରାମ ବିସ୍ତାର ହୋଇଥାନ୍ତି। ତେବେ ବଳରାମ ଅନନ୍ତ ଶେଷ ରୂପରେ ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି ନିଜର କ୍ଷଣରେ ଅନନ୍ତ ଶେଷ ରୂପରେ। ତେବେ ଏପରି ସ୍ଥଳରେ ଯେତେବେଳେ ଏ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିବାର ଅବସର ଆସିଲା, ସେତେବେଳେ ବଳରାମ ଯେହେତୁ କୃଷ୍ଣଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ କୃଷ୍ଣଙ୍କ ପ୍ରତି ତାଙ୍କର ବହୁତ ସ୍ନେହ ରହିଥାଏ ଏବଂ କୃଷ୍ଣଙ୍କ ପ୍ରତି ସ୍ନେହ ହେତୁ ବଳରାମ ସବୁ ସମୟରେ କୃଷ୍ଣଙ୍କର ରକ୍ଷଣାବେକ୍ଷଣର ଦାୟିତ୍ୱ ଗ୍ରହଣ କରିଥାନ୍ତି। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ପ୍ରଥମ କରି ଗୋଚାରରେ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ, ସେତେବେଳେ ମାତା ଯଶୋଦା କେବେ ଚାହୁଁନଥିଲେ କୃଷ୍ଣଙ୍କୁ ବନକୁ ପ୍ରେରଣ କରିବା ପାଇଁ। ମାତା ଯଶୋଦା ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ କୃଷ୍ଣଙ୍କୁ ଦୂରେଇ ଦେବା ପାଇଁ ଚାହୁଁନଥିଲେ ବା ଦୂରକୁ ଯିବା ପାଇଁ ଅନୁମତି ଦେଉନଥିଲେ। ତେଣୁ କୃଷ୍ଣ ଯେ ବର୍ତ୍ତମାନ ଗୋଚାରଣ କରିବା ପାଇଁ ବନକୁ ଯିବେ ସେଥିରେ ମାତା ଯଶୋଦାଙ୍କର ହୃଦୟ ଅତ୍ୟନ୍ତ ବିଦାରିତ ହେଉଛି। ତେଣୁ ମାତା ଯଶୋଦା କୃଷ୍ଣଙ୍କୁ ବାରମ୍ବାର ଚେଷ୍ଟା କରି ତାଙ୍କୁ ମନା କରୁଥିଲେ ଯେ କୃଷ୍ଣ ତାଙ୍କର ମତ ପରିବର୍ତ୍ତନ କର, ଯେହେତୁ ତାଙ୍କର ବର୍ତ୍ତମାନ ବୟସ ହେଇନି ଏବଂ ବନ ଜଙ୍ଗଲରେ ହିଂସ ଜୀବଜନ୍ତୁମାନେ ରହିଛନ୍ତି ଏବଂ ବନ ପଥ ଅତ୍ୟନ୍ତ କଠୋର, ତେଣୁ କୃଷ୍ଣଙ୍କୁ ବହୁତ କଷ୍ଟ ହେବ ବନ ପଥରେ ବିଚରଣ କରିବା ପାଇଁ ବର୍ଷାମାନଙ୍କ ପଛରେ। ତେଣୁ କୃଷ୍ଣଙ୍କୁ ନଜିବା ପାଇଁ ମାତା ଯଶୋଦା ବାରମ୍ବାର ପ୍ରବଳ କରୁଥାନ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କର ଏକା ଦିଶ ଯେ ସେ ବନକୁ ଯିବେ ସଖାମାନଙ୍କ ସହ ଏବଂ ବର୍ଷାମାନଙ୍କୁ ପ୍ରଥମେ ଚାରଣ କରିବେ ଚରେଇବା ପାଇଁ ଯିବେ, କାରଣ ସେମାନେ ସବୁ ଛୋଟ ପିଲା ଥିଲେ। ଭଗବାନ କୃଷ୍ଣ 3 ବର୍ଷର ବାଳକ ସେ ଅବସରରେ ସେ ବର୍ଷା ଚରଣ କରିବା ପାଇଁ ବାହାରିଥିଲେ। ତେଣୁ ମାତା ଯଶୋଦା ସେଥିରେ ଦେଖିଲେ ଯେ କୃଷ୍ଣ ତାଙ୍କ କଥା ଶୁଣୁନାହାନ୍ତି, ତାଙ୍କର ଜିଦ୍ ସେ ବନକୁ ଯିବେ, ତେଣୁ ମାତା ଯଶୋଦା ବଳରାମଙ୍କୁ ଡାକିଲେ ଏବଂ କହିଲେ ଯେ ବଳରାମ ତୁ ହଉଛୁ କୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା, ତେଣୁ ତୁ ସବୁ ସମୟରେ ଯେତେବେଳେ କୃଷ୍ଣ ବନକୁ ଯିବ ସବୁ ସମୟରେ ତୁ କୃଷ୍ଣଙ୍କ ନିକଟରେ ରହିବୁ ଏବଂ କୃଷ୍ଣଙ୍କୁ ସବୁ ସମୟରେ ବିଭିନ୍ନ ଆପଦବିପଦରୁ ସୁରକ୍ଷା ପ୍ରଦାନ କରିବୁ। ତେଣୁ ବଳରାମ ସବୁ ସମୟରେ କୃଷ୍ଣଙ୍କର ସୁରକ୍ଷାର ଧ୍ୟାନ ରଖିଥାନ୍ତି। ଜ୍ୟେଷ୍ଠ ଭ୍ରାତା ହିସାବରେ ତେବେ ବର୍ତ୍ତମାନ କୃଷ୍ଣ ଯେଉଁ ଗୋବର୍ଦ୍ଧନ ପର୍ବତ ଧାରଣ କଲେ ସେତେବେଳେ ବଳରାମଙ୍କର କର୍ତ୍ତବ୍ୟ ଥିଲା ଯେ କୃଷ୍ଣଙ୍କୁ ଏତେ ବଡ ପର୍ବତ ଧାରଣ କରିବାକୁ ନ ଦେଇ ସେ ନିଜେ ଯେହେତୁ ଆନନ୍ଦ ଚାଷ ରୂପରେ ସମଗ୍ର ବ୍ରହ୍ମାଣ୍ଡକୁ ଏବଂ ପୃଥିବୀକୁ ଧାରଣ କରୁଛନ୍ତି, ତେଣୁ ବଳରାମ ଆନନ୍ଦ ଚାଷ ରୂପରେ ଗୋବର୍ଦ୍ଧନକୁ ଧାରଣ କରିପାରିଥାନ୍ତି। ସେ କୃଷ୍ଣ କାହିଁକି ଏତେ କଷ୍ଟ ଦେଲେ ଗୋବର୍ଦ୍ଧନ ପର୍ବତ ଧାରଣ କରିବା ପାଇଁ? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହାକୁ ସ୍ପଷ୍ଟ କରି କହୁଛନ୍ତି ଯେ ବଳରାମ କାହିଁକି ଗୋବର୍ଦ୍ଧନ ପର୍ବତ ଆନନ୍ଦ ଚାଷ ରୂପରେ ଧାରଣ କଲେ ନା, କାରଣ ଭଗବାନ ଶ୍ରୀକୃଷ୍ଣ ସେ ନିଶ୍ଚୟ କରିସାରିଥିଲେ ଯେ ବ୍ରଜବାସୀ ମାନଙ୍କର ରକ୍ଷା ପାଇଁ ଯେଉଁ ବ୍ରଜବାସୀ ମାନେ ଇନ୍ଦ୍ର ପୂଜା ବନ୍ଦ କରି ଗୋବର୍ଦ୍ଧନଙ୍କର ପୂଜା ତାଙ୍କ କଥାରେ ପ୍ରଥମ ଥର ପାଇଁ ଆରମ୍ଭ କରିଛନ୍ତି, ତେଣୁ ବ୍ରଜବାସୀ ମାନେ ଦେଖନ୍ତୁ ଯେ ସେ ଗୋବର୍ଦ୍ଧନ ପର୍ବତ ତାଙ୍କୁ କିପରି ରକ୍ଷା କରୁଛନ୍ତି। ଯେଉଁ ଇନ୍ଦ୍ରର ସେମାନେ ଏତେ ବର୍ଷ ଧରି ପୂଜା କରି ଆସିଥିଲେ ସେ ଇନ୍ଦ୍ର ବର୍ତ୍ତମାନ ସେମାନଙ୍କୁ ଧ୍ୱଂସ କରିବା ପାଇଁ ପ୍ରୟାସ କରୁଛି, ଅର୍ଥାତ୍ ଏଇ ଗୋବର୍ଦ୍ଧନ କିପରି ଭାବରେ ବ୍ରଜବାସୀ ମାନଙ୍କୁ ରକ୍ଷା କରୁଛନ୍ତି। ତେଣୁ ଭଗବାନ କୃଷ୍ଣ ନିଶ୍ଚିତ କରିଥିଲେ ଯେ ସେ ନିଜେ ଗୋବର୍ଦ୍ଧନ ପର୍ବତ ଧାରଣ କରିବେ ବ୍ରଜବାସୀ ମାନଙ୍କୁ ରକ୍ଷା କରିବା ପାଇଁ, ଯେହେତୁ ଭଗବାନ କୃଷ୍ଣ ପ୍ରତିଜ୍ଞା କରିଛନ୍ତି ଯେ ଅର୍ଜୁନ ପ୍ରତି ଜାଣି ନାମେ ଭକ୍ତ ପ୍ରମତି, ଯେ ଅର୍ଜୁନ ତୁମେ ଦୃଢ଼ତା ପୂର୍ବକ ଘୋଷଣା କରିଦିଅ ଯେ ମୋର ଭକ୍ତର କେବେ ବିନାଶ ହେବ ନା। ତେଣୁ ଭଗବାନ ନିଜେ ତାଙ୍କର ପ୍ରତିଜ୍ଞା ରକ୍ଷା କରୁଛନ୍ତି, ନିଜେ ଗୋବର୍ଦ୍ଧନ ପର୍ବତ ଧାରଣ କରିବେ। ତେଣୁ ଭଗବାନ କୃଷ୍ଣ ସ୍ଥିର କରି ସାରିଥିଲେ ଯେ ସେ ନିଜେ ଗୋବର୍ଦ୍ଧନ ପର୍ବତ ଧାରଣ କରି ବ୍ରଜବାସୀ ମାନଙ୍କୁ ରକ୍ଷା କରିବେ, ଏହା ତାଙ୍କର ସଂକଳ୍ପ ଥିଲା। ତେଣୁ ବଳରାମ ଯେ କି କୃଷ୍ଣଙ୍କର ଅଂଶ, ତେଣୁ ଯେତେବେଳେ ଭଗବାନ ସ୍ୱୟଂ ନିର୍ଣ୍ଣୟ ନେଇଛନ୍ତି ତେଣୁ ତାଙ୍କର ଅଂଶ ହିସାବରେ ବଳରାମ ସେ ନିର୍ଣ୍ଣୟକୁ କିପରି ଭଙ୍ଗ କରିପାରିବେ ବା ସେ ନିର୍ଣ୍ଣୟରେ କିପରି ପରିବର୍ତ୍ତନ ଆଣିପାରିବେ ତାହା ଅଂଶ ପକ୍ଷରେ ସମ୍ଭବ ନୁହେଁ। ଯଦି ବଳରାମ ଚାହିଁଥାନ୍ତେ ତାହେଲେ ସେ ମଧ୍ୟ ଅନନ୍ତ ଚାଷ ରୂପରେ ଗୋବର୍ଦ୍ଧନ ପର୍ବତ ଧାରଣ କରିପାରିଥାନ୍ତି, କିନ୍ତୁ ଯେହେତୁ ଭଗବାନ କୃଷ୍ଣ ନିଜେ ଧାରଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତେଣୁ ତାଙ୍କର ଅଂଶ ଭାବରେ ବଳରାମ ଗୋବର୍ଦ୍ଧନ ଧାରଣ କରିବା ପାଇଁ ଇଚ୍ଛା କରିନାହାନ୍ତି। ସେ କୃଷ୍ଣଙ୍କ ଇଚ୍ଛାକୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଅବଶ୍ୟ କୃଷ୍ଣ ଯେତେବେଳେ ତାଙ୍କର ଲୀଳାରେ ସହାୟକ ହେବା ପାଇଁ ବଳରାମଙ୍କୁ ଚାହାନ୍ତି ସେତେବେଳେ ବଳରାମ କୃଷ୍ଣଙ୍କ ଲୀଳାରେ ସହାୟକ ଭାବରେ ଅଂଶଗ୍ରହଣ କରିପାରନ୍ତି। ତେଣୁ ଅଂଶ ଭଗବାନଙ୍କର ଅଭିନୟ, ତେଣୁ ବଳରାମ କୃଷ୍ଣଙ୍କର ଅଂଶ ହୋଇଥିବା ହେତୁ ଯଦିଓ ଦେଶ ଭାଷା ରୂପରେ ଅଭିନୟ କରୁଛନ୍ତି ବ୍ରଜ ଲୀଳାରେ, କିନ୍ତୁ ଯେହେତୁ କୃଷ୍ଣଙ୍କର ଅଂଶ ତେଣୁ ସେ କୃଷ୍ଣଙ୍କର ଇଚ୍ଛା ଉପରେ ନିଜ ଇଚ୍ଛାକୁ ଲଦି ଦେଇପାରିବେ ନା, ତେଣୁ ବଳରାମ ଇଚ୍ଛା ପ୍ରକାଶ କରିନାହାନ୍ତି ଗୋବର୍ଦ୍ଧନ ଧାରଣ କରିବା ପାଇଁ। ତେବେ ଯେତେବେଳେ ବ୍ରଜବାସୀମାନେ ସମସ୍ତେ ଗୋବର୍ଦ୍ଧନ ଗର୍ଭରୁ ବାହାରକୁ ଚାଲି ଆସିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଭଗବାନ ଚିତନ ଶୈଳ ସ୍ୱସ୍ଥାନ ପୂର୍ବବତ୍ ପ୍ରଭୁ, ତେଣୁ ଭଗବାନ ପୂର୍ବବତ୍ ସେ ଗୋବର୍ଦ୍ଧନ ପର୍ବତକୁ ପଶ୍ଚତନ ସର୍ବଭୂତାନ ତାପୟା ମାସ ଲୀଳୟା, ତେଣୁ ସମସ୍ତ ବ୍ରଜବାସୀମାନେ ଯେତେବେଳେ ବାହାରକୁ ଚାଲି ଆସିଲେ ସେମାନେ ସବୁ ତାଙ୍କର ଗୃହକୁ ସଙ୍ଗେ ସଙ୍ଗେ ପ୍ରତ୍ୟାବର୍ତ୍ତନ କଲେ ନାହିଁ, କାରଣ କୃଷ୍ଣ ସେ ପର୍ଯ୍ୟନ୍ତ ଗୋବର୍ଦ୍ଧନ ପର୍ବତ ଧାରଣ କରି ରଖିଛନ୍ତି। ସେମାନେ କୃଷ୍ଣ ଅପେକ୍ଷା କରୁଛନ୍ତି ସମସ୍ତ ବ୍ରଜବାସୀମାନେ ସେ ଗୋବର୍ଦ୍ଧନ ଗର୍ତ୍ତରୁ ବାହାରକୁ ଚାଲିଯିବା ପରେ ସେ ଗୋବର୍ଦ୍ଧନ ପର୍ବତକୁ ନିଜ ସ୍ଥାନରେ ସ୍ଥାପନ କରିବେ, କିନ୍ତୁ ବ୍ରଜବାସୀମାନେ ସମସ୍ତେ ବାହାରି ଆସି ନିଜ ଘରକୁ ନେଇ ସେମାନେ ସମସ୍ତେ ଅପେକ୍ଷା କରିଛନ୍ତି କୃଷ୍ଣଙ୍କୁ ଗୋବର୍ଦ୍ଧନ ପର୍ବତ ନିଜ ସ୍ଥାନରେ ସ୍ଥାପନ କରିବା ପର୍ଯ୍ୟନ୍ତ, ତେଣୁ ସେମାନେ ସମସ୍ତେ କୃଷ୍ଣଙ୍କ ଆଡ଼କୁ ଚାହିଁ ରହିଛନ୍ତି ସବୁ ବ୍ରଜବାସୀମାନେ, ଏବଂ ସମସ୍ତେ ଦେଖୁଥିବା ଅବସ୍ଥାରେ ଭଗବାନ କୃଷ୍ଣ ଗୋବର୍ଦ୍ଧନଙ୍କୁ ତାଙ୍କର ପୂର୍ବ ସ୍ଥାନରେ ସ୍ଥାପନ କଲେ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନଙ୍କୁ ସ୍ଥାପନ କରିସାରିଲେ ଏବଂ ବର୍ତ୍ତମାନ ସେ ମୁକ୍ତ ହୋଇଗଲେ, ସେତେବେଳେ ସମସ୍ତ ବ୍ରଜବାସୀ ଯେଉଁମାନେ ଅପେକ୍ଷା କରିଥିଲେ କୃଷ୍ଣଙ୍କ ଗୋବର୍ଦ୍ଧନ ପର୍ବତ ସ୍ଥାପନ କରିବା ପାଇଁ, ସେମାନେ ସମସ୍ତେ କୃଷ୍ଣଙ୍କୁ ଆସି ଗଢ଼ିବେ। ଏବଂ ଯେଉଁମାନେ ତାଙ୍କ ଭିତରେ ସବୁ ଗୁରୁଜନ ସ୍ଥାନୀୟ ଗୋପ ଥିଲେ, ସେମାନେ ଆସି ଭଗବାନ କୃଷ୍ଣଙ୍କୁ ଆଲିଙ୍ଗନ କଲେ। ଅତି ସ୍ନେହ ଭାବେ ପ୍ରେମ ଭାବେ ସେମାନେ ପ୍ରେମବଶ ସେମାନେ କୃଷ୍ଣଙ୍କର ଆଲିଙ୍ଗନ କଲେ। ତାଙ୍କର ମସ୍ତକ ଆଘ୍ରାଣ କରି ତାଙ୍କୁ ଚୁମ୍ବନ ପ୍ରଦାନ କଲେ ପ୍ରେମବଶ। ଏବଂ ଯେଉଁ ହାତରେ ବାମ ହାତରେ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ, ସେମାନେ ସେ ବାମ ହସ୍ତକୁ ଆଉଁଶ ଦେଇ ଭଗବାନ କୃଷ୍ଣଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଦତ୍ତ, ତତେ କୌଣସି କଷ୍ଟ ହେଇନାହିଁ ତ? ଏଇ ଗୋବର୍ଦ୍ଧନ ପର୍ବତ ଏତେ ବଡ଼ ପର୍ବତ ଧାରଣ କରିଥିବା ହେତୁ ତତେ କୌଣସି କଷ୍ଟ ହେଇନି ତ? ତୋର ମାନେ ଶରୀର ସ୍ୱାସ୍ଥ୍ୟ ଠିକ୍ ରହିଛି ତ? ଯେପରି ଗୁରୁଜନ ସ୍ଥାନୀୟ ଲୋକମାନେ ପିଲାମାନଙ୍କର ମଙ୍ଗଳ କାମନା କରିଥାନ୍ତି, ସେମାନେ ଏହିପରି ମଙ୍ଗଳ କାମନା କଲେ କୃଷ୍ଣଙ୍କର। ଏବଂ ଯେଉଁ ଗୁରୁଜନ ସ୍ଥାନୀୟ ଗୋପୀମାନେ ଥିଲେ, ଯେଉଁମାନେ କୃଷ୍ଣଙ୍କୁ ପୁତ୍ରବତ୍ ସେମାନେ ପ୍ରେମ କରୁଥିଲେ, ସେମାନେ ସବୁ ଦୁର୍ବା ଆକ୍ଷେପ ଏବଂ ଦଧି ସାହାଯ୍ୟରେ କୃଷ୍ଣଙ୍କ ଉପରେ ତାଙ୍କର ଆଶିଷ ବର୍ଷଣ କଲେ। ତା ସହିତ ବ୍ରାହ୍ମଣ ପତ୍ନୀମାନେ ମଧ୍ୟ ଯୋଗଦାନ କରିଥିଲେ ଏବଂ ସେମାନେ ସମସ୍ତେ କୃଷ୍ଣଙ୍କ ଉପରେ ଆଶୀର୍ବାଦ ବର୍ଷଣ କରି କହୁଛନ୍ତି ଯେ ହେ ବତ୍ସ, ତୁମେ ଏଇ ବ୍ରଜର ରକ୍ଷ ପାଇଁ ସବୁ ସମୟ ପାଇଁ ରହିଥା ଏବଂ ତୁମର ଉପସ୍ଥିତିରେ ବ୍ରଜ ସର୍ବସମୃଦ୍ଧିମାନ ହେବ। ଏବଂ ଏହିପରି ଆମେ ସମସ୍ତେ ତୁମ ଦ୍ୱାରା ସୁରକ୍ଷିତ ହୋଇଥା। ଏବଂ ଗୋପାଳ ବାଳକମାନେ ସେମାନେ ଭଗବାନ କୃଷ୍ଣଙ୍କୁ ଆସି ଆଲିଙ୍ଗନ କରୁଛନ୍ତି ଏବଂ କୃଷ୍ଣଙ୍କ ସହିତ ପରିହାସ ବାକ୍ୟ ପ୍ରୟୋଗ କରୁଛନ୍ତି, ଯେପରି କି କୃଷ୍ଣ ଏକୁଟିଆ ଗୋବର୍ଦ୍ଧନ ଧାରଣ କରିନାହାନ୍ତି, ଆମେ ସବୁ ସାଥିରେ ଗୋବର୍ଦ୍ଧନ ଧାରଣ କରିଥିଲୁ। ଏପରି ପରିହାସ ବାକ୍ୟ ସେମାନେ କୃଷ୍ଣଙ୍କ ପ୍ରତି ପ୍ରୟୋଗ କରୁଛନ୍ତି। ଏବଂ ଗୋପୀମାନେ ମାନେ କୃଷ୍ଣଙ୍କର ସମବୟସ୍କ ଗୋପୀମାନେ ଯେଉଁମାନେ କି ଅନେକ ଦିନ ପରେ ସୁଯୋଗ ଲାଭ କରିଥିଲେ କୃଷ୍ଣଙ୍କୁ ଅନବରତ ଦର୍ଶନ କରିବାର ସୁଯୋଗ, ସେମାନେ ଅଲକ୍ଷ୍ୟରେ କୃଷ୍ଣଙ୍କର ରୂପ ମାଧୁର୍ଯ୍ୟର ପାଳନ କରୁଥିଲେ। ସେମାନେ ପ୍ରକାଶରେ ଯଦିଓ କୃଷ୍ଣଙ୍କ ନିକଟକୁ ଆସିନଥିଲେ, କିନ୍ତୁ ସେମାନେ କୃଷ୍ଣଙ୍କର ରୂପ ମାଧୁର୍ଯ୍ୟ ପାଳନ କରି ତାଙ୍କର ଲୀଳାଗାନ କରିବାକୁ ଆରମ୍ଭ କଲେ। କାରଣ ଏହା ଏକ ଅବସର ଥିଲା ଯେ ଏ ଅବସରରେ କେହି କୌଣସି ପ୍ରକାର ପ୍ରତିବାଦ କରିପାରିବେ କୃଷ୍ଣଙ୍କର ଗୁଣଗାନ କରିବା ପାଇଁ, କାରଣ ସମସ୍ତେ ଅନୁଭବ କରୁଛନ୍ତି ଯେ ଭଗବାନ କୃଷ୍ଣ କିପରି ସମସ୍ତ ବ୍ରଜବାସୀମାନଙ୍କୁ ଏତେ ବଡ଼ ସଙ୍କଟରୁ ଉଦ୍ଧାର କରିଛନ୍ତି। ତେବେ ଏ ଗୋପୀମାନେ ସେମାନେ ସବୁ ପ୍ରବୀଣ ଥିଲେ କୃଷ୍ଣଙ୍କର ଲୀଳା ଅନୁସାରେ ସଙ୍ଗେ ସଙ୍ଗେ ଗୀତ ରଚନା କରି ଗାନ କରିବା ପାଇଁ, ତେଣୁ ଏବେ ବି ବ୍ରଜରେ ସବୁ ବ୍ରଜବାସିନୀ ଗୋପୀମାନେ ସେମାନେ ମଧ୍ୟ କୃଷ୍ଣଙ୍କର ଲୀଳାଗାନ କରିଥାନ୍ତି ଗୋବର୍ଦ୍ଧନ ପରିକ୍ରମା କରିବା ସମୟରେ ବା ବ୍ରଜରେ କୌଣସି ଉତ୍ସବ ସମୟରେ ସେମାନେ ସମସ୍ତେ କୃଷ୍ଣ ଲୀଳାଗାନ କରିଥାନ୍ତି। ଏପରି ପରମ୍ପରାରେ ସବୁ ଚାଲି ଆସୁଛି ଏପର୍ଯ୍ୟନ୍ତ ମଧ୍ୟ। ତେବେ ନନ୍ଦ ମହାରାଜ ଏବଂ ଯଶୋଦା ମାତା, ରୋହିଣୀ, ବଳରାମ ଏମାନେ ସମସ୍ତେ ଆସିଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ନିକଟକୁ ଏବଂ ଏମାନେ ସମସ୍ତେ ଗୋଟି ଗୋଟି କରି କୃଷ୍ଣଙ୍କୁ ଆଲିଙ୍ଗନ କରିଛନ୍ତି ଏବଂ ନିଜର ପ୍ରେମ ପ୍ରଦର୍ଶନ କରିଛନ୍ତି ଭଗବାନ କୃଷ୍ଣଙ୍କ ପ୍ରତି। ତେଣୁ କୁହାଯାଉଛି ତନ୍ ପ୍ରେମ ବେଗାନ निपुता रदव कसो जथा समय परिरम मनाबे तेना ब्रजरथ माने से माने प्रेम विवय भगवान कृष्ण के प्रति वर्तमान समस्त ब्रजरथ मान प्रेम बहुगुण रे वर्धित है जे एठारे आउ गोटे कथा लक्ष्य करिवारे कथा जे अतीत रे भगवान श्रीकृष्ण जेते सब असुर मानक बध कर से सब ब्रजरथ मान सत्यक्ष देखी नथि अनेक समय रे जेपरी भगवान कृष्ण शिशु अवस्था रे पुतनार बध कर किंतु से दृश्य सब ब्रजरथ मान सत्यक्ष देखी नथि केवल जेते पुतना प्राण विकल रे नंद महाराज नंद भवन को त्याग कर बाहर को चले गला सत ब्रजरथ मैंने जान ले कौन से एक अघटन घटे पूर्व समय कौन धारणा ना पुतना एक समय विष भाई कृष्ण को बध करने आसे तेणु से प्रकृत पक्ष पुतना बधर भगवान कृष्ण जितेबाला प्राण शोषले से देख नते भगवान शकटास्त्र को बध कले से उपस्थित निकट अवश्य किसी गोपाल बालक थे जो मैंने कथा नंद महाराज को सूचित कले कृष्ण किपर शकट को पदाघात कले तेणु अनेक क्षेत्र में ब्रजरथ मान गोपाल बालक मान मुख किसी किसी कृष्ण लीला संबंध में श्रवण कर सत्यक्ष सब दर्शन कर गोवर्धन लीला समस्त ब्रजरथ मान सत्यक्ष दर्शन कले कृष्ण किपर भाव में सात दिन धरी गोटे हाथ में गोवर्धन पर्वत को धारण कर तेणु कृष्ण प्रति से जो प्रेम रही ब्रजरथ मैंने एपरिक निज पुत्र कन्या ठारूक कृष्ण को प्रेम कर ब्रजवासी गोप मैंने एवं गोपी मैंने जो मान कृष्ण प्रति बात्सल्य भाव था से निज पुत्र कन्या ठारूक कृष्ण को प्रेम कर ब्रजवासी गोपी मैंने मातृस्थानीय गोपी मैंने ସେମାନେ ସବୁ ସମୟରେ କାମନା କରୁଥିଲେ ଯେ ଆମେ କିପରି କୃଷ୍ଣଙ୍କୁ ସ୍ତନପାନ କରିବାର ସୁଯୋଗ ବାହାର କରିବୁ ସ୍ତନପାନ କରାଇବାର ସୁଯୋଗ ବାହାର କରିବୁ ଗାଭୀମାନେ ସେମାନେ କୃଷ୍ଣଙ୍କୁ ପ୍ରତି ତାଙ୍କର ଏତେ ପ୍ରେମ ଭାବ ଥିଲା ଯେ ସେମାନେ ମଧ୍ୟ କାମନା କରୁଥିଲେ କୃଷ୍ଣଙ୍କୁ ସ୍ତନପାନ କରାଇବା ପାଇଁ ଯେପରି ବର୍ଷାମାନଙ୍କୁ ସେମାନେ ସ୍ତନପାନ କରାଇଥାନ୍ତି ତେଣୁ ଭଗବାନ ଶ୍ରୀକୃଷ୍ଣ ଗୋବତ୍ସ ହରଣ ଲୀଳାରେ ବ୍ରହ୍ମା ଯେତେବେଳେ ଗୋପାଳ ବାଳକ ଏବଂ ବତ୍ସମାନଙ୍କୁ ହରଣ କରିଥିଲେ ସେ ଲୀଳାରେ ସେମାନଙ୍କର କାମନାକୁ ପୂର୍ଣ୍ଣ କରିଥିଲେ ଯେତେବେଳେ ବ୍ରହ୍ମା ଗୋପାଳ ବାଳକ ଏବଂ ବତ୍ସମାନଙ୍କୁ ହରଣ କଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଅସଂଖ୍ୟ ଗୋପାଳ ବାଳକ ଏବଂ ଅସଂଖ୍ୟ ବତ୍ସା ଭାବରେ ନିଜକୁ ବିସ୍ତାରିତ କରିଥିଲେ ଏବଂ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ଏହିପରି ଗୋପାଳ ବାଳକମାନଙ୍କ ରୂପରେ ଏବଂ ବତ୍ସମାନଙ୍କ ରୂପରେ ସେ ସ୍ତନପାନ କରିଥିଲେ ମାତୃସ୍ଥାନୀୟ ଗୋପୀମାନଙ୍କର ଏବଂ ଗାଈମାନଙ୍କର ଏବଂ ତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ ବାଂଶାକଳ୍ପ କରୁ ତେଣୁ ସମସ୍ତ ଭକ୍ତମାନଙ୍କର ସମସ୍ତ ଇଚ୍ଛାକୁ ସେ ପୂର୍ଣ୍ଣ କରିଥାନ୍ତି ତେଣୁ ବର୍ତ୍ତମାନ ସମସ୍ତ ବ୍ରଜବାସୀ ମାନେ ସତୀକ୍ଷରେ ଦର୍ଶନ କଲେ ଯେ କୃଷ୍ଣ କିପରି ଗୋବର୍ଦ୍ଧନ ପର୍ବତକୁ ସାତ ଦିନ ଧରି ଗୋଟିଏ ହସ୍ତରେ ବାମ ହସ୍ତରେ ଧାରଣ କଲେ ତେଣୁ ସେମାନଙ୍କର ପ୍ରେମ କୃଷ୍ଣଙ୍କ ପ୍ରତି ବହୁ ଗୁଣରେ ବର୍ଦ୍ଧିତ ହେଇଛି ଯେ କୃଷ୍ଣ ସେମାନଙ୍କୁ କିପରି ରକ୍ଷା କଲେ ଗୋବର୍ଦ୍ଧନ ପର୍ବତ ଧାରଣ କରି ତାଦ୍ୱାରା ସେମାନଙ୍କର ପ୍ରେମ ବର୍ଦ୍ଧିତ ହେଇଛି ସେଥିପାଇଁ ସେମାନେ ସମସ୍ତେ ଯଥା ସମୟ ପରିରମା ସେମାନେ ସମସ୍ତେ କୃଷ୍ଣଙ୍କୁ ନିକଟକୁ ଆସି ସେମାନେ ନିଜ ନିଜର ପ୍ରେମ ଭାବକୁ ବ୍ୟକ୍ତ କଲେ ବିଭିନ୍ନ ଭାବରେ କୃଷ୍ଣଙ୍କୁ ଆଲିଙ୍ଗନ କରି ବା କୃଷ୍ଣଙ୍କର ହସ୍ତସ୍ପର୍ଶ କରି ଯେଉଁମାନେ କୃଷ୍ଣଙ୍କୁ ନିଜର ପ୍ରଭୁ ବୋଲି ଜ୍ଞାନ କରୁଥିଲେ ଏବଂ ନିଜକୁ ସେବକ ବୋଲି ଜ୍ଞାନ କରୁଥିଲେ ସେମାନେ ସବୁ ଆସି କୃଷ୍ଣଙ୍କ ଚରଣରେ ପ୍ରଣାମ କରିବେ ଏବଂ କୃଷ୍ଣଙ୍କର କୃଷ୍ଣ ସାତ ଦିନ ଧରି ଗୋଟିଏ ସ୍ଥାନରେ ଦଣ୍ଡାୟମାନ ଅବସ୍ଥାରେ ଥିବା ହେତୁ ସେମାନେ ଆସି କୃଷ୍ଣଙ୍କର ଚରଣ ପାଦ ସମ୍ଭାବନା କରିବେ ପାଦକୁ ଘଟିଲେ ଯେ କୃଷ୍ଣ ଏତେ ଦିନ ଧରି ଛିଡ଼ା ହେଇଛନ୍ତି ଗୋଟିଏ ସ୍ଥାନରେ ପାଦକୁ କଷ୍ଟ ହଉଥିବ ତେଣୁ ପାଦକୁ ଘସି ଦେଉଛନ୍ତି ସେମାନେ ଏହିପରି ଭାବରେ ଗୋପ୍ୟସ୍ତ ସ୍ନେହ ଅପୁଦୟ ମୁଦା ଦଧି ଅକ୍ଷତ ଆଶିଷ ତେଣୁ ଏହିପରି ଭାବରେ ସମସ୍ତ ଗୋପଗୋପୀମାନେ ନିଜ ନିଜର ଭାବ ଅନୁସାରେ ସେମାନେ କୃଷ୍ଣଙ୍କ ସହିତ ଭାବ ବିନିମୟ କରୁଛନ୍ତି କେହି ଦାସ ଭାବରେ କେହି ସଖ୍ୟ ଭାବରେ କେହି ବାସ୍ତବ୍ୟ ଭାବରେ ଆଉ କେହି ମାଧୁର୍ଯ୍ୟ ଭାବରେ ତେଣୁ ଏହିପରି ଭାବରେ ସେମାନେ କୃଷ୍ଣଙ୍କ ସହିତ ଭାବ ବିନିମୟ କରୁଛନ୍ତି ତେଣୁ ନନ୍ଦ ମହାରାଜ ଏବଂ ମାତା ଯଶୋଦା ଏବଂ ରୋହିଣୀ ଏବଂ ବଳରାଜ ସେମାନେ ମଧ୍ୟ ଭଗବାନ କୃଷ୍ଣଙ୍କୁ ଆଲିଙ୍ଗନ କରି ନିଜର ଭାବକୁ ପ୍ରକାଶ କରୁଛନ୍ତି ଯଶୋଧା ରୋହିଣୀ ନନ୍ଦ ରାମସ ବଳିନାମ୍ବର କୃଷ୍ଣ ଆଲିଙ୍ଗନ ହେଉଛୁ ଆଶିଷ କାଳରା ତେଣୁ ସେମାନେ ମଧ୍ୟ କୃଷ୍ଣଙ୍କୁ ଆଲିଙ୍ଗନ କରି ଗୋଟି ଗୋଟି କରି ସେମାନେ କୃଷ୍ଣଙ୍କୁ ଅଶେଷ ଆଶିଷ ବର୍ଷଣ କରୁଛନ୍ତି ଯେ କୃଷ୍ଣ ଦୀର୍ଘଜୀବୀ ହୁଅନ୍ତୁ ଏବଂ ତାଙ୍କର ଶରୀର ସୁସ୍ଥ ରହୁ ଏବଂ ସେ ବ୍ରଜବାସୀମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ତେଣୁ ଏପରି ଅବସ୍ଥାରେ ଯେତେବେଳେ ସମସ୍ତ ବ୍ରଜବାସୀମାନେ କୃଷ୍ଣଙ୍କ ପ୍ରତି ନିଜର ପ୍ରେମ ବିନିମୟ କରୁଛନ୍ତି ତେଣେ ଆକାଶରେ ସବୁ ଶଙ୍ଖ ଏବଂ ଦୁନ୍ଦୁଭୀ ନାଦ ହେଉଛି ଦେବତାମାନେ ସେମାନେ ଶଙ୍ଖ ଦୁନ୍ଦୁଭୀ ନାଦ କରୁଛନ୍ତି କୃଷ୍ଣଙ୍କର ଏଇ ଗୋବର୍ଦ୍ଧନ ଲୀଳା ଦର୍ଶନ କରି ଏବଂ ଗନ୍ଧର୍ବମାନେ ସେମାନେ ତୁମ୍ବୁର ଆଦି ଗନ୍ଧର୍ବମାନେ ସେମାନେ ଭଗବାନଙ୍କର ଦଶଗାନ କରୁଛନ୍ତି ବିଦ୍ୟାଧରମାନେ ଅସ୍ତ୍ରମାନେ ନୃତ୍ୟ କରୁଛନ୍ତି ଏବଂ ସେମାନେ ପୁଷ୍ପ ବର୍ଷଣ କରୁଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ପୁଷ୍ପ ବୃଷ୍ଟି କରୁଛନ୍ତି ଶଙ୍ଖ ଦୁର୍ଭୟ ନେତୁର ଦିବି ଦେବ ପ୍ରଚୋଦିତ ଯଗୁ ଗନ୍ଧର୍ବ ପ୍ରତୟ ତୁମ୍ବୁରୁ ପ୍ରମୁଖାନ୍ତ ତତନୁ ରକ୍ତି ପଶୁପୈ ପରିଶ୍ରିତ ରାଜନ ସ୍ୱଗୋଷ୍ଠମ ସବଳ ଅଗ୍ରଜ ତାହାରି ତେଣୁ ଏହିପରି ଭାବରେ ସମସ୍ତଙ୍କ ଦ୍ୱାରା ଅଭିନନ୍ଦିତ ହେଇ ଭଗବାନ ଶ୍ରୀକୃଷ୍ଣ ତତ ଅନୁରକ୍ତି ପଶୁପୈ ପରିଶ୍ରିତ ଏହିପରି ଭାବରେ ଅନୁରକ୍ତ ଅନୁରାଗପୂର୍ଣ୍ଣ ପ୍ରେମପୂର୍ଣ୍ଣ ଗୋପ ଗୋପୀମାନଙ୍କ ଦ୍ୱାରା ପରିବେଷ୍ଟିତ ହେଇ ଭଗବାନ ଶ୍ରୀକୃଷ୍ଣ ରାଜନ ସ୍ୱଗ୍ରଷ୍ଟ ସରଳ ଅବ୍ରଜତ ହରି ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କ ସହ ସ୍ୱଗୋଷ୍ଠକୁ ଗମନ କଲେ ଅର୍ଥାତ୍ ଯେଉଁଠାରେ ସେ ଗୋଚାରଣ କରୁଥିଲେ କାରଣ ପାଞ୍ଚ ବର୍ଷ ପରେ ଭଗବାନ ଶ୍ରୀକୃଷ୍ଣ ଗୋଚାରଣ କଲେ ଗାଭୀମାନଙ୍କୁ ଚାରଣ କଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କେବଳ ବର୍ଷାମାନଙ୍କୁ ଚରଉଥିଲେ ଷଷ୍ଠ ବର୍ଷରୁ ସେ ଗାଭୀମାନଙ୍କୁ ଚରିବାକୁ ଆରମ୍ଭ କରିଥିଲେ ତେଣୁ ସେ ଯେଉଁ ସ୍ଥାନରେ ଗୋଚାରଣ କରୁଥିଲେ ସଖାମାନଙ୍କ ସହ ଏବଂ ବଳରାମଙ୍କ ସହ ସେ ସ୍ଥାନକୁ ଭଗବାନ ଶ୍ରୀକୃଷ୍ଣ ଯାତ୍ରା କଲେ ତଥା ବିଧାନ ଶ୍ରୀକୃତାନି ଗୋପିକା ଗାୟନ୍ତୁ ମୁଦିତା ହୃଦି ତେଣୁ ଗୋପିକାମାନେ ଅର୍ଥାତ୍ ଗୋପୀମାନେ ସେମାନେ ଭଗବାନ କୃଷ୍ଣଙ୍କର ଏଇ ଗୋବର୍ଦ୍ଧନ ଲୀଳା ଦର୍ଶନ କରି ସଙ୍ଗେ ସଙ୍ଗେ ସେମାନେ ସଙ୍ଗୀତ ରଚନା କରି ଭଗବାନଙ୍କର ଏଇ ଗୋବର୍ଦ୍ଧନ ଲୀଳାର ଗାନ କଲେ ଗାୟନ୍ତ ୟୁ ମୁଦିତା ହୃଦି ସ୍ପର୍ଶ ଏବଂ ଏଇ ଗୋପୀମାନେ ସମସ୍ତେ ହୃଦୟରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଥିଲେ କାରଣ ତାଙ୍କର ପ୍ରିୟ ଶ୍ରୀକୃଷ୍ଣ ଏଇ ଗୋବର୍ଦ୍ଧନ ଲୀଳା ମାଧ୍ୟମରେ ସେମାନଙ୍କର ହୃଦୟକୁ ଆହୁରି ଅଧିକ ସ୍ପର୍ଶ କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣ ନିଜର ଯେଉଁ ସର୍ଯ୍ୟ ପ୍ରଦର୍ଶନ କରିଛନ୍ତି, ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିଛନ୍ତି, ତାଦ୍ୱାରା ଏବଂ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରି ସମସ୍ତ ବ୍ରଜବାସୀମାନଙ୍କୁ ରକ୍ଷା କରିଛନ୍ତି, ତାଦ୍ୱାରା ଗୋପୀମାନେ ଅଧିକ ଆକୃଷ୍ଟ ହୋଇଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି। ତେଣୁ ଭଗବାନ କୃଷ୍ଣ ସେମାନଙ୍କର ହୃଦୟକୁ ସ୍ପର୍ଶ କରିଛନ୍ତି। ଏହିପରି ଗୋପୀମାନେ ଭଗବାନଙ୍କର ଗୁଣଗାନ କରି ଆନନ୍ଦ ମନରେ ନିଜ ନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଯେତେବେଳେ ଏହି ଗୋବର୍ଦ୍ଧନ ଲୀଳା ଉତ୍ସବ ଅନୁଷ୍ଠିତ ହେଉଥିଲା, ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ, ସେତେବେଳେ ଗୋପଗୋପୀମାନେ ସେମାନେ ବିସ୍ମିତ ହୋଇଥିଲେ ଏବଂ ଭଗବାନ କୃଷ୍ଣଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ। ଯେହେତୁ ସେମାନେ ଅନବରତ ଭଗବାନ କୃଷ୍ଣଙ୍କର ଦର୍ଶନ କରିବାର ସୁଯୋଗ ସାତ ଦିନ ଧରି ଲାଭ କରିଥିଲେ, ଯାହାକି ଅନ୍ୟ ସମୟରେ ସମ୍ଭବ ନଥିଲା। ସେତେବେଳେ କୃଷ୍ଣଙ୍କ ସମ୍ବନ୍ଧରେ ଗୋପଗୋପୀମାନଙ୍କ ମନରେ କୌଣସି ଶଙ୍କା ଉତ୍ପନ୍ନ ହୋଇନଥିଲା। ସେମାନେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟ ଅମୃତକୁ ପାନ କରୁଥିଲେ, ତେଣୁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଥିଲେ ଏଇ ସାତ ଦିନ ଧରି ସମସ୍ତେ ଗୋପଗୋପୀମାନେ। କିନ୍ତୁ ଯେତେବେଳେ ସେମାନେ ବାହାରି ଆସିଲେ ଗୋବର୍ଦ୍ଧନ ଗର୍ତ୍ତରୁ ଏବଂ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ସ୍ୱସ୍ଥାନରେ ସ୍ଥାପନ କଲେ, ସେତେବେଳେ ସମସ୍ତ ଗୋପମାନେ ସେମାନେ ଚିନ୍ତା କରୁଛନ୍ତି ଯେ ଏ କୃଷ୍ଣ ସେ ମାତ୍ର ସାତ ବର୍ଷର ବାଳକ, କିନ୍ତୁ ସାତ ବର୍ଷର ବାଳକ ହୋଇ ସେ ଏପରି ଏକ ବିଶାଳ ଗୋବର୍ଦ୍ଧନ ପର୍ବତକୁ କିପରି ଧାରଣ କରିବାକୁ ସମର୍ଥ ହେ। ତେଣୁ ଗୋପମାନେ ଏପରି ଚିନ୍ତା କରି ସେମାନଙ୍କ ମନରେ ଶଙ୍କା ଉତ୍ପନ୍ନ ହୋଇଛି ଯେ ପ୍ରକୃତ ପକ୍ଷେ କୃଷ୍ଣ ସାଧାରଣ ବାଳକ, ମନୁଷ୍ୟ ବାଳକ ନା ସେ ଭଗବାନ, ଏପରି ଶଙ୍କା ସେମାନଙ୍କ ମନରେ ଉତ୍ପନ୍ନ ହୋଇଛି। କାରଣ ସାଧାରଣ ମନୁଷ୍ୟ ବାଳକ ପକ୍ଷରେ ଏପରି କାର୍ଯ୍ୟ କରିବା କେବେ ସମ୍ଭବପର ନୁହେଁ, କିନ୍ତୁ ସେମାନେ ସ୍ୱଚକ୍ଷରେ ଦର୍ଶନ କରିଛନ୍ତି ଯେ କୃଷ୍ଣ ସାତ ଦିନ ଧରି ଗୋବର୍ଦ୍ଧନ ପର୍ବତକୁ ବାମ ହସ୍ତରେ ଧାରଣ କରିଛନ୍ତି। ତେଣୁ ବର୍ତ୍ତମାନ ସେମାନଙ୍କ ମନରେ ଶଙ୍କା ଉତ୍ପନ୍ନ ହେଉଛି ଯେ କୃଷ୍ଣ ସାଧାରଣ ମନୁଷ୍ୟ ନୁହେଁ, ସେ ନିଶ୍ଚିତ ଭାବରେ ଭଗବାନ। କିନ୍ତୁ ଏହାର ସମାଧାନ କିପରି ହେବ, ସେଥିପାଇଁ ସବୁ ବ୍ରଜବାସୀମାନେ ଏକତ୍ରିତ ହୋଇ ସେମାନେ ନନ୍ଦ ମହାରାଜଙ୍କ ଦରବାରକୁ ଆସିଛନ୍ତି। ନନ୍ଦ ଭବନକୁ ଆସି ନନ୍ଦ ମହାରାଜଙ୍କୁ ଏ ସମ୍ବନ୍ଧରେ ଜିଜ୍ଞାସା କରିବା ପାଇଁ ସ୍ଥିର କରିଛନ୍ତି ଯେ ପ୍ରକୃତ ପକ୍ଷେ କୃଷ୍ଣ କିଏ। କାରଣ ଏପର୍ଯ୍ୟନ୍ତ ସେମାନେ ଭାବି ଆସିଥିଲେ ଯେ କୃଷ୍ଣ ଆମ ପରି ଆମ ଗୋପ କୋଳରେ ଜନ୍ମଗ୍ରହଣ କରିଛନ୍ତି, ତେଣୁ ଆମ ପରି ଜଣେ ଗୋପ ମନୁଷ୍ୟ, ଏବଂ କୃଷ୍ଣ ଯେଉଁ ଲୀଳାମାନ ଅସୁର ମାନ ଲୀଳାମାନ କରିଛନ୍ତି ବା ବ୍ରଜବାସୀମାନଙ୍କୁ ଦାବାନଳରୁ ରକ୍ଷା କରିଛନ୍ତି, ତେଣୁ ସେମାନେ ଭାବିଥାନ୍ତି ଯେ କୃଷ୍ଣ କୌଣସି ଏକ ଦେବତା ଆମ କୂଳରେ ଜନ୍ମଗ୍ରହଣ କରିଛି, ତେଣୁ ଏସବୁ ଅସୁରମାନଙ୍କୁ ବଧ କରିବା ବା ଏପରି ଆଶ୍ଚର୍ଯ୍ୟ ଘଟଣା ସେ ସମ୍ପାଦନ କରିପାରୁଛନ୍ତି। କିନ୍ତୁ ବର୍ତ୍ତମାନରେ ସେମାନେ ଦେଖିଲେ ଯେ ଗୋବର୍ଦ୍ଧନ ପର୍ବତକୁ ସାତ ଦିନ ଧରି ଧାରଣ କଲେ କୃଷ୍ଣ, ତେଣୁ ବର୍ତ୍ତମାନ ଭାବୁଛନ୍ତି କୌଣସି ଦେବତା ପକ୍ଷରେ ଏପରି କାର୍ଯ୍ୟ ସମ୍ଭବପର ନୁହେଁ, ତେଣୁ କୃଷ୍ଣ ନିଶ୍ଚିତ ଭାବରେ ଭଗବାନ। ଏ କଥା ଚିନ୍ତା କରି ସେମାନେ ଆସିଛନ୍ତି ନନ୍ଦ ମହାଦେବ ନିକଟକୁ ଏହାର ସ୍ପଷ୍ଟୀକରଣ ପାଇଁ ଯେ ପ୍ରକୃତ କୃଷ୍ଣ କିଏ। ତେଣୁ ସେମାନେ ନନ୍ଦ ମହାଦେବ ନିକଟକୁ ଯାଇ ସମସ୍ତ ଗୋପମାନେ କହୁଛନ୍ତି ଯେ ବାଳକସ୍ୟ ଏତାନି କର୍ମାଣି ଅତ୍ୟଦ୍ଭୁତାନି। ସେମାନେ କହୁଛନ୍ତି ହେ ନନ୍ଦ ମହାରାଜ, ଆମର ଏଇ କୃଷ୍ଣଙ୍କର ଯେଉଁ ଏପର୍ଯ୍ୟନ୍ତ ଯେତେ ସବୁ କାର୍ଯ୍ୟ ଏହା ସାମାନ୍ୟ କାର୍ଯ୍ୟ ନୁହେଁ, ଅତ୍ୟନ୍ତ ଅଦ୍ଭୁତ କାର୍ଯ୍ୟ କୃଷ୍ଣ ସମ୍ପାଦନ କରିଛନ୍ତି। କଥମ ମହର୍ଷି ଅଶୋକ ଜନ୍ମ ଗ୍ରାମ୍ୟ ଆତ୍ମବିଭୂଷିତ, ତାହେଲେ କୃଷ୍ଣ ଆମ ପରି ଗ୍ରାମବାସୀ ଗୋପାଳ ମାନଙ୍କ କୂଳରେ କିପରି ଜନ୍ମଗ୍ରହଣ କଲେ ଯେ ଏତେ ପ୍ରକାର ସବୁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସମ୍ପାଦିତ କରିପାରିଲେ। ସେ ଆମ ପରି ଘୃଣ୍ୟ ନିଜ ଗୋପାଳ କୂଳରେ ତାଙ୍କର ଜନ୍ମ କିପରି ହେଲା? ସେ ଏତେ ବଡ ଶ୍ରେଷ୍ଠ ବ୍ୟକ୍ତି ତାଙ୍କର ଜନ୍ମ ଋଷିକୂଳରେ ହେବାର ଥିଲା, କିନ୍ତୁ ଆମ ପରି ନିଜ ଗୋପାଳ କୂଳରେ ତାଙ୍କର ଜନ୍ମ କିପରି ହେଲା? ଯାହା ବାଳ କରେ ଶୈଳମ ଲୀଳା, ଏବଂ ଏ କୃଷ୍ଣ ଆମେ ସ୍ୱଚ୍ଛରେ ଦର୍ଶନ କଲୁ ଯେ ସେ ଲୀଳା ପୂର୍ବକ ବିନା କଷ୍ଟରେ ଗୋବର୍ଦ୍ଧନ ପର୍ବତକୁ ଉଠାଇବା ପାଇଁ କୃଷ୍ଣ କୌଣସି କଷ୍ଟ ହେଲେ, ଯେପରି ଏକ ବାଳକ ଗୋଟିଏ ଛତୁକୁ ଅନାୟାସରେ ଉଠାଇ ନିଏ, ସେପରି ଲୀଳା ପୂର୍ବକ କୃଷ୍ଣ ଏ ଗୋବର୍ଦ୍ଧନ ପର୍ବତକୁ ଉଠାଇଲେ। ଏବଂ ତାଙ୍କର ବୟସ ମଧ୍ୟ ବେଶୀ ହେଇନି, ମାତ୍ର 7 ବର୍ଷ। ସତ୍ୟ କଥମ ବିଭ୍ରତ ଗିରିବରମ ପୁଷ୍କରମ ଗଦରା କରିବ, ଏବଂ 7 ବର୍ଷର ବାଳକ ଏବଂ ଗିରିରାଜ ପର୍ବତ ବିଶାଳ ପର୍ବତ, କିନ୍ତୁ ଯେପରି ଗୋଟିଏ ହସ୍ତୀ ଗୋଟିଏ ପଦ୍ମ ଫୁଲକୁ ପଦ୍ମ ପୁଷ୍ପକୁ ଅନାୟାସରେ ନିଜ ସୁନ୍ଦରରେ ଉଠାଇ ନିଏ, ହସ୍ତୀକୁ କୌଣସି କଷ୍ଟ ହୁଏନି କୌଣସି ପଦ୍ମ ପୁଷ୍ପକୁ ଉଠାଇବା ପାଇଁ। ଠିକ ସେହିପରି କୃଷ୍ଣ ଯଦିଓ 7 ବର୍ଷର ବାଳକ, କିନ୍ତୁ ଅନାୟାସରେ ଅତି ସହଜରେ ସେ ଏତେ ବଡ ବିଶାଳ ପର୍ବତକୁ ନିଜ ହସ୍ତରେ ଧାର ତୋକେଣ ଆମିଳିତ କ୍ଷଣ କୃତନାୟ ମହୋଦେଶ। ପୁଣି କୃଷ୍ଣଙ୍କର ଅନ୍ୟ ଅଦ୍ଭୁତ ଲୀଳା କଥା ସବୁ ସ୍ମରଣ କରୁଛନ୍ତି ବ୍ରଜବାସୀ, ଯେ ଏ ଲୀଳାକୁ ସେମାନେ ସ୍ୱଚ୍ଛରେ ଦର୍ଶନ କଲେ, ଏବଂ ଅନ୍ୟ ସବୁ ଯେଉଁ ଲୀଳା କୃଷ୍ଣ କରିଛନ୍ତି ତାର ବର୍ଣ୍ଣନା ବର୍ତ୍ତମାନ କରୁଛନ୍ତି ନନ୍ଦ ମହାରାଜଙ୍କ। ସେମାନେ କହୁଛନ୍ତି ଏଇ କୃଷ୍ଣ ଯେତେବେଳେ 6 ଦିନର ଶିଶୁ, ସେତେବେଳେ ପୁତଳା ରାକ୍ଷସୀ ଆସିଥିଲା କୃଷ୍ଣଙ୍କୁ ବଧ କରିବା ପାଇଁ, କାରଣ କଂସ ଆଦେଶ ପ୍ରଦାନ କରିଥିଲା ଯେ ଯେତେବେଳେ ଦୁର୍ଗା ଦେବୀ କଂସକୁ ସୂଚିତ କଲେ ଯେ କଂସକୁ ବଧ କରିବା ବ୍ୟକ୍ତି ଅନ୍ୟତ୍ର ଜନ୍ମଗ୍ରହଣ କରିସାରିଛି, ସେତେବେଳେ କଂସ ତାର ଅନୁତର ମାନଙ୍କୁ ଆଦେଶ ଦେଇଥିଲା ଯେ କୃଷ୍ଣ ଜନ୍ମ ବା ସେ ଦୁର୍ଗା ଦେବୀଙ୍କର ଯେଉଁ ଜନ୍ମ ହେଇଥିଲା ସେ ଜନ୍ମର 10 ଦିନ ପୂର୍ବରୁ ଯେତେ ବାଳକ ଜନ୍ମଗ୍ରହଣ କରିଛନ୍ତି ସମସ୍ତଙ୍କୁ ବଧ କରିବା ପାଇଁ ବ୍ରଜଭୂମି, ତେଣୁ ପୁତନା ବ୍ରଜଭୂମିରେ ବୁଲି ବୁଲି ସବୁ ବାଳକମାନଙ୍କୁ ଶିଶୁମାନଙ୍କୁ ହତ୍ୟା କରୁଥିଲେ, ଏବଂ ଯେତେବେଳେ ସେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସିଲା ସେତେବେଳେ ଏକ ସୁନ୍ଦର ସ୍ତ୍ରୀର ରୂପ ଧାରଣ କରି ଆସିଥିଲା ପୁତନା, ସେ ଆଉ ରାକ୍ଷସୀ ରୂପରେ ଆସୁନଥିଲେ, ସୁନ୍ଦର ସ୍ତ୍ରୀ ଏପରି ଏକ ସୁନ୍ଦର ସ୍ତ୍ରୀର ରୂପ ଧାରଣ କରିଥିବା ଯେ ତାର ରୂପରେ ସମସ୍ତ ବ୍ରଜବାସୀମାନେ ମୋହିତ ହେଇଯିବେ। ପୁତନାର ରୂପ ଦର୍ଶନ କରି ସେମାନେ ସମସ୍ତେ ଭାବିଲେ ଯେ କୃଷ୍ଣ ଯିଏକି ଜନ୍ମଗ୍ରହଣ କରିଛନ୍ତି ବ୍ରଜରେ, କୃଷ୍ଣ ଏତେ ସୁନ୍ଦର ଥିଲେ, କୃଷ୍ଣଙ୍କର ସନ୍ଦେଶ ଦର୍ଶନ କରି ସବୁ ବ୍ରଜବାସୀମାନେ ସେତେବେଳେ ଚିନ୍ତା କରୁଥିଲେ ଯେ କୃଷ୍ଣ ସାଧାରଣ ବାଳକ, କୌଣସି ଏକ ମହାନ ଦେବତା ପୁତ୍ର ରୂପରେ ନନ୍ଦ ମହାରାଜଙ୍କ ପୁତ୍ର ରୂପରେ ଜନ୍ମଗ୍ରହଣ କରିଛନ୍ତି, କିମ୍ବା ସ୍ୱୟଂ ଭଗବାନ ଜନ୍ମଗ୍ରହଣ କରିଛନ୍ତି, ଏପରି ସେମାନଙ୍କର ଧାରଣା ଥିଲା। ତେଣୁ ପୁତ୍ର ଯେତେବେଳେ ଆସିଲା ଏକ ସୁନ୍ଦର ସ୍ତ୍ରୀର ରୂପ ଧାରଣ କରି, ସେତେବେଳେ ବ୍ରଜବାସୀମାନେ ଭାବିଲେ ବୋଧ ହୁଏ ଲକ୍ଷ୍ମୀ ଦେବୀ ଆସିଛନ୍ତି ତାଙ୍କର ପତିଙ୍କର ଦର୍ଶନ କରିବା ପାଇଁ, ତେଣୁ ଏପରିକି ମାତା ଯଶୋଦା ଏବଂ ରୋହିଣୀ ଦେବୀ ମଧ୍ୟ ପୁତନାକୁ ସନ୍ଦେହ କରିନାହାନ୍ତି, ଯଦିଓ ପୁତନା ଏକ ଅପରିଚିତ ସ୍ତ୍ରୀ ଥିଲା, ସେମାନେ କେହି ଚିହ୍ନି ନଥିଲେ ପୁତ୍ରମାନଙ୍କୁ, କିନ୍ତୁ ମାତା ଯଶୋଦା ଏବଂ ରୋହିଣୀ ମଧ୍ୟ ତାର ରୂପରେ ମୋହିତ ହେଇ ପୁତ୍ରଙ୍କୁ ବାଧା ଦେଲେ। ପୁତ୍ର ଅନାୟାସରେ ଭଗବାନ କୃଷ୍ଣ ଯେଉଁ ଗୃହରେ ଶୟନ କରୁଥିଲେ ସେ ଗୃହକୁ ଚାଲିଗଲେ। ତେବେ ସେ ପୁତନା ଯେତେବେଳେ ଭଗବାନ କୃଷ୍ଣ ଛଅ ଦିନ ଶୁଶୁଥିଲେ ସେଇ ଅବସ୍ଥାରେ ସ୍ତନରେ ବିଷ ବଳି ଆସିଥିଲା କୃଷ୍ଣଙ୍କୁ ସ୍ତନପାନ କରି ତାଙ୍କୁ ବଧ କରିବା ପାଇଁ। ତେଣୁ ବ୍ରଜବାସୀମାନେ କହୁଛନ୍ତି ଯେ ସେତେବେଳେ ଏଇ ବାଳକର ଚକ୍ଷୁ ମଧ୍ୟ ଖୋଲିନଥିଲା ଭଲ ଭାବରେ, ଆମେରିତ ଇଚ୍ଛା ଚକ୍ଷୁ ବନ୍ଦ ଅବସ୍ଥାରେ ରହିଥିଲା। ସାଧାରଣ ପିଲାମାନଙ୍କର ଚକ୍ଷୁ ପ୍ରାଥମିକ ଅବସ୍ଥାରେ ବନ୍ଦ ହେଇ ରହିଥାଏ ବା ଅଳ୍ପ ଖୋଲୁଥାଏ ଧୀରେ ଧୀରେ। ତେଣୁ ବ୍ରଜବାସୀମାନେ କହୁଛନ୍ତି କୃଷ୍ଣଙ୍କର ଚକ୍ଷୁ ମଧ୍ୟ ଠିକ ଭାବରେ ଖୋଲିନଥିଲା। ସେ ଅବସ୍ଥାରେ ପୁତନା ଦେଖି ଅତ୍ୟନ୍ତ ଶକ୍ତିଶାଳୀ ରାକ୍ଷସୀ ଥିଲା, ପିତସ୍ତନ ସହ ପ୍ରାଣ। ତେଣୁ ସେ ଶକ୍ତିଶାଳୀ ରାକ୍ଷସୀର ସ୍ତନ ପାଳନ କରି ଏଇ ଶିଶୁ କୃଷ୍ଣ ତାର ପ୍ରାଣକୁ ଶୋଷି ନେଇଛି। କାଳେ ନେବ ବୟସ୍ତନ, ଯେପରି କାଳ ବା ସମୟ ବ୍ୟକ୍ତିର ଅଜ୍ଞାତ ସ୍ଥାନରେ ତାର ଆୟୁକୁ ଶୋଷଣ କରିଦିଏ, ଅର୍ଥାତ୍ ବ୍ୟକ୍ତିର ମୃତ୍ୟୁ ଅଚାନକ ଯେକୌଣସି ସମୟରେ ଆସି ଉପସ୍ଥିତ ହେଇଯାଏ। କେତେବେଳେ କାଳ ବ୍ୟକ୍ତିର ଆୟୁକୁ ଶୋଷଣ କରି ନେଇଛି ବ୍ୟକ୍ତିକୁ ଜଣାଯାଏ, ବ୍ୟକ୍ତି ଜାଣିପାରେ ମୃତ୍ୟୁର ସମୟ ଆସି ଉପସ୍ଥିତ ହେଇଯାଏ। କିମ୍ବା ଯେପରି କାଳର ସମୟ ବ୍ୟକ୍ତିର ଯୌବନକୁ ଶୋଷଣ କରେ, ସେ ଯୁବାବସ୍ଥାରେ ସମସ୍ତେ ନିଜକୁ ସୁନ୍ଦର ବୋଲି ଭାବିଥାନ୍ତି ଏବଂ ସେମାନେ ଯୁବାବସ୍ଥାରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବାର ପରିକଳ୍ପନା କରିଥାନ୍ତି। କିନ୍ତୁ ଅଚାନକ କାଳ ସେମାନଙ୍କର ଯୁବାବସ୍ଥାକୁ ହରଣ କରିନେଇଛି, ବୃଦ୍ଧାବସ୍ଥାରେ ପ୍ରଦର୍ଶନ କଲେ ଏବଂ ସେମାନଙ୍କର ଯୁବାବସ୍ଥାର ଆନନ୍ଦ ନଷ୍ଟ ହେଇଯାଏ। ତେଣୁ ସେହିପରି ଭଗବାନ ଶ୍ରୀକୃଷ୍ଣ ପୁତନାର ସ୍ତନପାନ କରିବା ବାହାନାରେ ତାର ପ୍ରାଣକୁ ଶୋଷି ନେଲେ, ଅର୍ଥାତ୍ ପୁତନାର ମୃତ୍ୟୁ ସମୟ ଉପସ୍ଥିତ ହେଲା। ହିନ୍ନତ ଅଭ୍ୟସାନ ମାତୃଶ୍ୟ ଚରଣ ଏବଂ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ତିନି ମାସର ଶିଶୁ ଥିଲେ ସେତେବେଳେ ସେ କଣ କଲେ, ମାତା ଯଶୋଦା ସେଦିନ ଘରେ ଉତ୍ସବ ଥିଲା, ତେଣୁ ମାତା ଯଶୋଦା ଉତ୍ସବ କାର୍ଯ୍ୟରେ ବ୍ୟସ୍ତ ରହିଥିବା ହେତୁ କୃଷ୍ଣଙ୍କୁ ଗୋଟିଏ ଅଗଣାରେ ଗୋଟିଏ ଶଗଡ ତଳେ ଶୁଆଇ ଦେଇଛି, ଯେଉଁ ଶଗଡ ଉପରେ ସବୁ ବିଭିନ୍ନ ବାସନ କୁସନ ମାନ ସବୁ ଘରର ରହିଥିଲେ। ସେ ଶଗଡ ତଳେ କିଛି ଛାୟା ହେଇଥିଲା, ସେ ଛାୟାରେ କୃଷ୍ଣଙ୍କୁ ଶୁଆଇ ଦେଇଥିଲେ। କୃଷ୍ଣ ସେତେବେଳେ ତିନି ମାସର ଶିଶୁ, କିନ୍ତୁ ଗୋଟିଏ ରାକ୍ଷସ କୃଷ୍ଣଙ୍କୁ ବଧ କରିବା ପାଇଁ ସେ ଶଗଡ଼ରେ ଆସି ଆଶ୍ରୟ ଗ୍ରହଣ କରିଥିଲା, ଯେ ଶଗଡ ପଡ଼ିଯିବ କୃଷ୍ଣଙ୍କ ଉପରେ କୃଷ୍ଣଙ୍କର ବଧ ହେବ, ରାକ୍ଷସର ଏଇ ଉଦ୍ଦେଶ୍ୟ ଥିଲା। ତେଣୁ ଶଗଡ଼ରେ ସେ ପ୍ରବେଶ କରିଦେଇଥିଲେ। ଭଗବାନ ଶ୍ରୀକୃଷ୍ଣ ସେ କଥା ଜାଣିପାରି କାନ୍ଦିବା ଛଳରେ, ଭଗବାନ ପିଲାମାନେ ସବୁ କାନ୍ଦିଥାନ୍ତି, ଗୋଡ ଉପରକୁ ଛାଟି କାନ୍ଦିଥାନ୍ତି, ହାତ ଛାଟି କାନ୍ଦିଥାନ୍ତି, ଠିକ ସେହିପରି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ତିନି ମାସର ଶିଶୁ ସେ ଗୋଡ଼ ହାତ ଛାଟି କ୍ରନ୍ଦନ କରୁଛନ୍ତି, କେହି ନିକଟରେ ନାହାନ୍ତି, ମାତା ଯଶୋଦା ଘର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି, କିନ୍ତୁ କିଛି ଶିଶୁମାନଙ୍କୁ ମାତା ଯଶୋଦା ଜଗେଇ ଦେଇଥିଲେ। କୃଷ୍ଣଙ୍କୁ ଏକାଏକୀ ନ ଛାଡ଼ି ଅନ୍ୟ ଶିଶୁମାନଙ୍କୁ କହିଥିଲେ ତୁମେ ସବୁ ଏଠି ବସ୍ତା, କୃଷ୍ଣଙ୍କୁ ଦେଖୁଥା। ଏକଥା କହି ମାତା ଯଶୋଦା ଗୃହ କାର୍ଯ୍ୟରେ ବ୍ୟସ୍ତ ଥିଲେ, ସବୁ ବିଭିନ୍ନ ଅତିଥିମାନେ ସବୁ ଘରକୁ ଆସୁଥିଲେ, ସେମାନଙ୍କର ଖାଇବା ପିଇବା ବନ୍ଦୋବସ୍ତ କରୁଥିଲେ। ତେଣୁ କ୍ରିଷ୍ଣ ଯେତେବେଳେ କ୍ରନ୍ଦନ କଲେ ସେତେବେଳେ ମାତା ଯଶୋଦା ସଙ୍ଗେ ସଙ୍ଗେ କୃଷ୍ଣମାନଙ୍କୁ ଆସୁନାହାନ୍ତି। ଅନେକ ସମୟରେ ପିଲାମାନେ କାନ୍ଦୁଥିବା ଅବସ୍ଥାରେ ମାତା ମାନେ ଯଦି ଗୃହ କର୍ମରେ ବ୍ୟସ୍ତ ଥାନ୍ତି ସେମାନେ ଟିକେ ଗାଲେଇକିରି ରହିଯାଆନ୍ତି ଯେ ପିଲାରେ କାନ୍ଦୁଛି ଟିକେ କାନ୍ଦୁ ଆମେ ଟିକେ ଛାଡ଼ିକିରି କାମ ଯିବି ତାକୁ ଆଣିକି କରୁଛୁ। ତେଣୁ ମାତା ଯଶୋଦା ଟିକେ ବିଳମ୍ବ କରିଦେଲେ କୃଷ୍ଣମାନଙ୍କୁ ଆସ୍ତେ ଆସ୍ତେ ଏବଂ କୃଷ୍ଣ ସେଥିରେ ହାତ ଗୋଡ଼ ସେମିତି କ୍ରମଣ କରୁଛନ୍ତି ଦେଖିଲେ ସେ ଅସୁର ପ୍ରବେଶ କରିଯାଇଛି ଶଗଡ଼ରେ ତେଣୁ ଗୋଡ଼ ଛାଟିବା ବାହାନରେ ସେ ଶଗଡ଼କୁ ଧକ୍କା ମାରୁ ତଳୁ ଏବଂ ସେ ଶଗଡ଼ଟି ଓଲଟି ପଡ଼ି ଭାଙ୍ଗି ଚୁର୍ମାର ହେଇଗଲା ଏବଂ ସେ ଅସୁର ବନ୍ଧ ଶେକଟ ଅସୁର ତେଣୁ ଯେତେବେଳେ ଶଗଡ଼ ଭାଙ୍ଗି ପଡ଼ିଲା ଭୀଷଣ ଶବ୍ଦ ହେଲା ଏବଂ ବାସନ କୁସନ ସବୁ ରହିଥିଲା ସେସବୁ ଖେଳେଇ ପଡ଼ିଗଲା। ସେତେବେଳେ ମାତା ଯଶୋଦା ଦୌଡ଼ି କରି ଆସିଲେ ଏବଂ ଅନ୍ୟ ବ୍ରଜବାସୀମାନେ ସେମାନେ ମଧ୍ୟ କୃଷ୍ଣ ନିକଟକୁ ଆସିଲେ ଏବଂ ମାତା ଯଶୋଦା କୃଷ୍ଣଙ୍କୁ ତଳକୁ ନେଇ ଭାବିଲେ ଆଜି ବଡ଼ ମହାନ ବିପଦରୁ ରକ୍ଷା ହେଲେ ଭଗବାନ ବିଷ୍ଣୁ ମୋର ପୁତ୍ରକୁ ରକ୍ଷା କରିଦେଲେ ଯଦି ସେ ଶଗଡ଼ ମୋ ପୁତ୍ର ଉପରେ ପଡ଼ିଥାନ୍ତା ତାହେଲେ ଆଜି କ'ଣ ଅବସ୍ଥା ହେଇଥାନ୍ତା। ତେଣୁ ମାତା ଯଶୋଦା ନିଜକୁ ଦୋଷୀ ମନେ କରି ଯେ କୃଷ୍ଣଙ୍କୁ ସେ କାହିଁକି ଏକାକି ଛାଡ଼ିଦେଲେ ସେଥିପାଇଁ ଅନୁଧାବନ କରୁଛନ୍। ତେବେ ବ୍ରଜବାସୀମାନେ ଏକଥା କହୁଛନ୍ତି ଯେ ଯେତେବେଳେ କୃଷ୍ଣ ତିନି ମାସର ଶିଶୁ ସେତେବେଳେ ସେ ପଦାଘାତ କରି ଏଇ ଶେକଟା ସବୁକୁ ବଧ କରିଥିଲେ ଏବଂ ଏକ ହାୟ ଆସିନ ହିରୋ ମାନ ବିହାୟ ଏବଂ ପୁଣି ଯେତେବେଳେ କୃଷ୍ଣ ଗୋଟିଏ ବର୍ଷର ବର୍ଷ ହେବା ଏକ ବର୍ଷର ବାଳକ ସେତେବେଳେ ମାତା ଯଶୋଦା କୃଷ୍ଣଙ୍କୁ କୋଳରେ ଧାରଣ କରିଥିଲେ କୋଳରେ ଧାରଣ କରି ସ୍ତନପାନ କରୁଥିଲେ କିନ୍ତୁ ଭଗବାନ କୃଷ୍ଣଙ୍କର ଏଇ ତୃଣାବକ୍ତ ଅସୁରର ବଧ କରିବାର ଲୀଳା କରିବାର ଥିଲା ସେ ଜାଣୁଥିଲେ ଯେ ତୃଣାବକ୍ତ ବର୍ତ୍ତମାନ ଆସୁଛି ତେଣୁ ଭଗବାନ କୃଷ୍ଣ ନିଜ ଶରୀରକୁ ଶରୀରର ଭାରକୁ ବଢ଼ାଇଦେବେ ତେଣୁ ମାତା ଯଶୋଦା କୃଷ୍ଣ ଯେତେବେଳେ କୋଳରେ ଧାରଣ କରିଥିଲେ ସେତେବେଳେ କୃଷ୍ଣ ବହୁତ ଭାରି ଲାଗିଲେ ମାତା ଯଶୋଦା ମାତା ଯଶୋଦା ବୁଝିପାରିଲେନି ଯେ ତାଙ୍କର ଏଇ ଛୋଟ ଶିଶୁ ଏତେ ଭାରି କାହିଁକି ଲାଗୁଛି ମାତା ଯଶୋଦା ଆଉ ଧାରଣ କରିପାରିଲେନି କୃଷ୍ଣ ସେତେବେଳେ ବାଧ୍ୟ ହେଇ କୃଷ୍ଣଙ୍କୁ ତଳେ ରଖିଦେଲେ ଆଗରେ ବସାଇଦେଲେ ଏବଂ ବସାଇ ନିକଟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିଲେ ଏବଂ ଠିକ ସେହି ସମୟରେ ଅଚାନକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେଲା ଘୂର୍ଣ୍ଣିଝଡ଼ ମାଡ଼ି ଆସିଲା ଏବଂ ଧୂଳି ଉଡ଼ିବା ହେତୁ କିଛି ଆଉ ଦେଖାଗଲାନି ମାତା ଯଶୋଦା ଦେଖିପାରିଲେନି କୃଷ୍ଣଙ୍କୁ ଏବଂ ସେହି ଅବସ୍ଥାରେ ଏହି ତୃଣାବର୍ତ୍ତ ଘୂର୍ଣ୍ଣିଝଡ଼ ମାଧ୍ୟମରେ ଆସି କୃଷ୍ଣଙ୍କୁ ସେହି ସ୍ଥାନରୁ ଉପରକୁ ଉଠେଇଲା ଆକାଶ ଏବଂ ଆକାଶକୁ ଉଠେଇ ନେଲେ ମାତା ଯଶୋଦା ଯେତେ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି କିଛି ଦେଖିପାରୁନାହାନ୍ତି ତେଣୁ ସେ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ତେଣେ ତୃଣାବର୍ତ୍ତ ଭଗବାନ କୃଷ୍ଣଙ୍କୁ ଆକାଶକୁ ନେଇ ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି କୃଷ୍ଣ ସେତେବେଳେ ତୃଣାବର୍ତ୍ତର ଗଳାକୁ ଚାଟି ରଖିଛନ୍ତି ତୃଣାବର୍ତ୍ତ ଯେତେ ଚେଷ୍ଟା କରୁଛି କୃଷ୍ଣଙ୍କୁ ତଳକୁ ଫିଙ୍ଗି ତାଙ୍କୁ ବଧ କରିବା ପାଇଁ କୃଷ୍ଣ କିନ୍ତୁ ତୃଣାବର୍ତ୍ତର ଗଳାକୁ ଛାଡ଼ୁନାହାନ୍ତି ସେ ଦାବୁଡ଼ି ଯାଉଛି ତେଣୁ ଶେଷରେ ତାର ଗଳାକୁ ଚିଠି ତୃଣାବର୍ତ୍ତକୁ ବଧ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ ତେଣୁ ଆକାଶରେ ତୃଣାବର୍ତ୍ତକୁ ଯେତେବେଳେ ବଧ କରିଛନ୍ତି ସେତେବେଳେ ତୃଣାବର୍ତ୍ତ ପ୍ରଥମେ ତଳେ ପଡ଼ିଛି କୃଷ୍ଣ ତାର ଛାତି ଉପରେ ବସିଛନ୍ତି ଏବଂ କୃଷ୍ଣ ତା ଉପରେ ପଡ଼ିଛନ୍ତି ତାଙ୍କର କିଛି ହେଇନି ତୃଣାବର୍ତ୍ତ ଶରୀର ଖଣ୍ଡ ବିଖଣ୍ଡ ହେଇନି ତେଣୁ ବ୍ରଜବାସୀମାନେ ସେ ଲୀଳା ମଧ୍ୟ କଥା କହୁଛନ୍ତି ଯେ ଏହିପରି ଦୈତ୍ୟ କିପରି ଭାବରେ ଯେତେବେଳେ କୃଷ୍ଣ ଏକ ବର୍ଷର ଶିଶୁ ସେ କିପରି ତାଙ୍କୁ ବଧ କରିବା ପାଇଁ ଚେଷ୍ଟା କରିଥିଲା ଏବଂ କୃଷ୍ଣ କିପରି ସେ ଦାୟିତ୍ୱକୁ ବଧ କଲେ ଏକ ବର୍ଷର ଶିଶୁ ଅବସ୍ଥାରେ। ତାପରେ ପୁଣି କହୁଛନ୍ତି ଯେ କ୍ୱଚି ହୟଙ୍ଗମ ସୈନ୍ୟ ମାତ୍ରା ବଦ୍ଧ ଉଦୋଷରେ ଯେତେବେଳେ ଭଗବାନ କୃଷ୍ଣ ଏକଦା ତିନି ବର୍ଷ ଅବସ୍ଥାରେ ଯେତେବେଳେ ଲବଣୀ ଚୋରି କରିଥିଲେ ସେତେବେଳେ ମାତା ଦଶର ତାଙ୍କୁ ଉଦୋଷରେ ବନ୍ଧନ କରିଥିଲେ ଏବଂ ସେ ବନ୍ଧନ ଅବସ୍ଥାରେ ଭଗବାନ ଶ୍ରୀକୃଷ୍ଣ ଯେ ଉଦୋଷରେ ବନ୍ଧା ହେଇଥିଲେ ସେ ତାଙ୍କର ପାଦରେ ଆଣ୍ଠୁରେ ଗୁରୁଣ୍ଡି ଗୁରୁଣ୍ଡି ସେ ଉଦୋଷରକୁ ଟାଣି ନେଇ ଜାମଳାର୍ଜୁନ ବୃକ୍ଷ ଯେ ଦୁଇଟି ଜାମଳ ଅର୍ଜୁନ ବୃକ୍ଷ ନନ୍ଦ ମହାରାଜଙ୍କର ଅଗଣାରେ ରହିଥିଲା ଭଗବାନ କୃଷ୍ଣ ସେ ଦୁଇ ବୃକ୍ଷର ମଝେଇ ଦେଇ ଯିବା ବାହାରି ଯିବା ପାଇଁ ଇଚ୍ଛା କଲେ ଏବଂ ସେଇ ବାହାରିବା ଅବସ୍ଥାରେ ଉଦୋଷରଟି ଅଟକି ଯାଇଥିଲା ଦୁଇ ଅର୍ଜୁନ ବୃକ୍ଷର ମଝିରେ ଏବଂ ଭଗବାନ ଶ୍ରୀକୃଷ୍ଣ ସେ ଉଦୋଷରକୁ ଯେତେବେଳେ ଟାଣିବାକୁ ଆରମ୍ଭ କଲେ ସେତେବେଳେ ବହୁତ ପ୍ରାଚୀନ ବୃକ୍ଷ ଏଇ ଅର୍ଜୁନ ବୃକ୍ଷ ଏବଂ ବହୁତ ମୋଟା ସେ ଦୁଇଟି ଯାକ ବୃକ୍ଷ ଭୀଷଣ ଶବ୍ଦ କରି ତଳେ ଉପୁଡ଼ି ପଡ଼େ ଏବଂ ସମସ୍ତ ବ୍ରଜବାସୀମାନେ ଦୌଡ଼ି ଆସିଲେ ଦେଖିଲେ ଯେ ସେ ଦୁଇଟି ବୃକ୍ଷ ପଡ଼ିଛନ୍ତି କିନ୍ତୁ କୃଷ୍ଣ ମଝିରେ ଆସୁ ତାଙ୍କର କିଛି ତେଣୁ ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଏ ବୃକ୍ଷ ଦୁଇଟିକୁ ତିନି ବର୍ଷର ବାଳକ ଅବସ୍ଥାରେ ଉତ୍ପାଦନ କରିବା ପାଇଁ ସମର୍ଥ ହେବେ ପ୍ରକୃତ ପକ୍ଷେ ଦୁଇ ଜଣ ଗନ୍ଧର୍ବ ସେମାନେ ମଣିଗ୍ରହ ଏବଂ ନଳକୁର ସେମାନେ ନାରଦମାନଙ୍କ ଦ୍ୱାରା ଅଭିଶପ୍ତ ହେଇ ନନ୍ଦ ମହାରାଜଙ୍କର ଅଗଣାରେ ଅର୍ଜୁନ ବୃକ୍ଷ ରୂପରେ ପ୍ରକଟ ହେଇ ବହୁତ ବର୍ଷ ଧରି କୃଷ୍ଣଙ୍କର ଆଗମନର ପ୍ରତୀକ୍ଷା କରୁଥିଲେ କାରଣ ନାରଦମାନେ ସେମାନଙ୍କୁ କହିଥିଲେ ଯେ ଯେତେବେଳେ ଭଗବାନ କୃଷ୍ଣ ଆସିବେ ସେ ତୁମ ଜଣଙ୍କୁ ଉଦ୍ଧାର କରିବେ ତେଣୁ ଯେତେବେଳେ ଦୁଇଟି ବୃକ୍ଷ ତଳେ ପଡ଼ିଗଲା ସେତେବେଳେ ଏ ଦୁଇ ବୃକ୍ଷରୁ ଦୁଇଟି ତେଜଦୀପ୍ତ ପୁରୁଷ ପ୍ରକଟ ହେବେ ଏବଂ ସେମାନେ କୃଷ୍ଣଙ୍କୁ ସ୍ତୁତି କରିବେ ଏବଂ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ନିଜର ସ୍ୱଭକ୍ତି ପ୍ରଦାନ କରି ତାଙ୍କୁ ପାର୍ଶ୍ୱଦ ଭାବରେ ରଖିଲେ ଗୋଲକ ବୃନ୍ଦାବନ ସେ ଦୁଇ ଜଣ ଭଗବାନ କୃଷ୍ଣଙ୍କର ଲୀଳା ଗାନ କଲେ ମଧୁକଣ୍ଠ ଏବଂ ସ୍ନିଗ୍ଧକଣ୍ଠ ନାମ ସ୍ନିଗ୍ଧକଣ୍ଠ ଏ ଦୁଇ ଜଣ ହେଉଛନ୍ତି ଗୋଲକର ଗାୟକ କୃଷ୍ଣ ଲୀଳାର ଗାୟକ ସେମାନେ ଏଇ ଦୁଇ ଅର୍ଜୁନ ବୃକ୍ଷରେ ସେମାନେ ଉଦ୍ଧାର ହୋଇ ସେମାନେ ଗୋଲକୁ ଗଲେ ତେବେ ଏହିପରି ଭାବରେ ବ୍ରଜବାସୀମାନେ ପୁଣି କୃଷ୍ଣଙ୍କର ସେ ଲୀଳାମାନ ସ୍ମରଣ କରି କହୁଛନ୍ତି ବନେ ସନ୍ତାରାୟଣ ବସ୍ତାନ ସରାମ ବାଳକେ ରୂତ ହନ୍ତୁ କାମ ବଚନ୍ଦ୍ରଦା ମୁଖତରି ଅପାଦୟ ଯେତେବେଳେ ପୁତନାକୁ ଭଗବାନ କୃଷ୍ଣ ବଧ କଲେ ପୁତନା ରାକ୍ଷସର ଭ୍ରାତ ହେଉଛି ବକାସୁର ତେଣୁ ସେ କୃଷ୍ଣଙ୍କ ପ୍ରତି ପ୍ରତିଶୋଧ ନେବା ପାଇଁ ବକାସୁର ଆସିଥିଲା କୃଷ୍ଣଙ୍କୁ ବଧ କରିବା ପାଇଁ ଏବଂ ଭଗବାନ ଶ୍ରୀକୃଷ୍ଣ ସେଇ ବକାସୁର ପାଟିକୁ ନିଜର ଦୁଇଟି ହାତରେ ଚିରି ଦେଇଥିଲେ ଏହିପରି ବକାସୁର ବଧ କରିଥିଲେ ତେଣୁ ବ୍ରଜବାସୀମାନେ କହୁଛନ୍ତି ଯେ କୃଷ୍ଣ କିପରି ଭାବରେ ଏ ବକାସୁରର ପାଟି ଚିରି ତାକୁ ବଧ କରିଥିଲେ ଏବଂ ତା ସହିତ ବତ୍ସରୂପେଣ କବିଛନ୍ତି ଜିଘାଶୟ ବତ୍ସାସୁର ଆସୁଥିଲା ଆଉ ଗୋଟିଏ ଅସୁବିଧା, ସେ ବର୍ଷା ରୂପ ଧାରଣ କରିଥିଲ, ବାଛୁରୀ ରୂପରେ ଆସିଥିଲ। କୃଷ୍ଣ ଯେତେବେଳେ ବର୍ଷା ଧାରଣ କରୁଥିଲେ ସେତେବେଳେ ଏ ବର୍ଷାକୁ ବାଛୁରୀ ରୂପ ଧରି କୃଷ୍ଣଙ୍କୁ ବଧ କରିବା ପାଇଁ ଆସିଥିଲା। ଏବଂ ଭଗବାନ ଶ୍ରୀକୃଷ୍ଣ ଏକଥା ଜାଣିପାରି ଯେ ଗୋଟିଏ ନୂତନ ବର୍ଷା ତାଙ୍କ ବର୍ଷା ମାନେ ଗ୍ରହଣରେ ଯୋଗଦାନ କରିଛି, ତେଣୁ ଭଗବାନ କୃଷ୍ଣ ଜାଣିପାରିଲେ ଯେ ସେ ଗୋଟିଏ ଅସୁର ଆସିଛି ବର୍ଷା ରୂପରେ। ତେଣୁ ସଙ୍ଗେ ସଙ୍ଗେ ସେ ବର୍ଷା ସୁରକୁ ତାର ଗୋଡ଼ ଧରି ଭଗବାନ ଶ୍ରୀକୃଷ୍ଣ ବୁଲେଇବାକୁ ଆରମ୍ଭ କରିଛି। ସେ ବୁଲେଇବା ଭିତରେ ତାର କର୍ମ ଚାଲିଗଲା ସେ ବର୍ଷା ସୁର, ଏବଂ ସେଇ ବର୍ଷା ସୁର ଶରୀରକୁ ସେ ଗୋଟିଏ କଇଁଚା ଗଛ ଉପରକୁ ଫିଙ୍ଗିଲେ, ଏବଂ ତାର ଭାରରେ ସେ କଇଁଚା ଗଛକୁ କଇଁଚା ଗଛି ପାରିଲା ତାହେଲେ। ତେବେ ଏହିପରି ଭାବରେ ସେ ବର୍ଷା ସୁରକୁ ବଧ କରିଥିଲେ। ତେଣୁ ବ୍ରଜବାସୀ ମାନେ ସେ କଥା କହୁଛନ୍ତି କିପରି କୃଷ୍ଣ ବର୍ଷାସ୍ତରର ବଧ ଲୀଳା ପୂର୍ବକ କଲେ। ହ୍ରାସ ଭାବେ ସେ ତାପରେ ଭଗବାନ ଶ୍ରୀକୃଷ୍ଣ ଗର୍ଭବାସୁର ବା ଧେନୁକାସୁରର ବଧ କରିଥିଲେ। ଯେଉଁ ତାଳ ବନରେ ଧେନୁକାସୁର ତାର ସଙ୍ଗୀମାନଙ୍କ ସହ ଜଗି ରହିଥିଲା, ତେଣୁ ସେ ତାଳବନକୁ ଭୟରେ କେହି ଯାଉନଥିଲେ। ବ୍ରଜବାସୀମାନେ ତାଳବନର ତାଳ ଗ୍ରହଣ କରିବା ପାଇଁ, ତେଣୁ ଦିନେ ସବୁ ଗୋପାଳ ବାଳକମାନେ ତାଳବନର ଯେଉଁ ସୁଗନ୍ଧ ଆସୁଥିଲା ପକ୍ ତାଳର ଗନ୍ଧ, ତେଣୁ ସେମାନେ ସବୁ ସେ ପକ୍ ତାଳ ଭକ୍ଷଣ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ଗୋପାଳ ବାଳକମାନେ। ଏବଂ କୃଷ୍ଣ ବଳଭଦ୍ରଙ୍କ ନିକଟରେ ଯାଇ ଅନୁରୋଧ କଲେ ଯେ ବହୁତ ସୁନ୍ଦର ବାସ୍ନା ଆସୁଛି, ସୁଗନ୍ଧ ଆସୁଛି ତାଳବନରୁ, ଏ ତାଳବନ ଅତି ନିକଟରେ, ତେଣୁ ଆମର ଇଚ୍ଛା ହେଉଛି ସେ ସବୁ ତାଳ ଖାଇବା ପାଇଁ, କିନ୍ତୁ ସେ ତାଳବନରେ ଧେନୁକାସୁର ରହିଛି, ସେ କାହାରିକୁ ପ୍ରବେଶ କରିବାକୁ ଦେବ। ତେଣୁ ତୁମେ ଦୁଇ ଭାଇ ଯଦି ଧେନୁକାସୁରକୁ ବଧ କରିପାରିବ ତାହେଲେ ଆମେ ସେ ତାଳବନର ତାଳ ଖାଇବା ପାଇଁ ଅବସର ପ୍ରାପ୍ତ ହେବ। ତେଣୁ କୃଷ୍ଣ ବଳରାମ ଚାଲୁଏ ତାଳବନକୁ, ନିଜର ଗୋପାଳ ବାଳକମାନଙ୍କୁ ସଖାମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ ଚାଲୁଏ ତାଳବନ ଅଭିମୁଖେ। ଏବଂ ପ୍ରଥମେ ବଳରାମରେ ଗୋଟିଏ ତାଳ ଗଛକୁ ହଲେ, ତେଣୁ ଅସଂଖ୍ୟ ତାଳ ସବୁ ତଳେ ଖସି ପଡ଼େ, ସେ ଶବ୍ଦ ପୁଣି ଧେନୁକାସୁର ଆସିଲା ତାଙ୍କ ଉପରେ ଆକ୍ରମଣ କରିବା। ତେଣୁ ବଳରାମ ସେ ଧେନୁକାସୁରର ପଛ ଗୋଡ଼ ଧରି ବୁଲେଇ ବୁଲେଇ ତାଳ ଗଛ ଉପରକୁ ଛୁଇଁ ଏବଂ ଧେନୁକାସୁରର ବଧ କଲା। ସେତେବେଳକୁ କୃଷ୍ଣ ପହଞ୍ଚି ଯାଇଛନ୍ତି, ତେଣୁ ଅନ୍ୟ ଅସୁରମାନେ ଯେତେବେଳେ ଧେନୁକାସୁରର ସାଥିମାନେ ଆସିଲେ, ତେଣୁ କୃଷ୍ଣ ଓ ବଳରାମ ଦୁଇ ଜଣ ମିଶି ଗୋଟି ଗୋଟି କରି ସବୁ ଅସୁରମାନଙ୍କର ବଧ କଲେ। ତେଣୁ ଏହିପରି ଭାବରେ ସେମାନେ ଧେନୁକାସୁରର ବଧ କରି ତାଳବନକୁ ମୁକ୍ତ କଲେ ସେମାନଙ୍କ କବଳରୁ, ଏବଂ ବ୍ରଜବାସୀମାନେ ତାଳବନର ତାଳ ଭକ୍ଷଣ କରିବା ପାଇଁ ସମର୍ଥ ହେଲେ। ପରବର୍ତ୍ତୀ ଅବସ୍ଥା ପ୍ରଳମ୍ବନ ଘାତ ବଳେନ ବଳସା, ତାପରେ ପ୍ରଳମ୍ବା ପୁରା ଆସିଥିଲା, ତାର ବଧ ମଧ୍ୟ ବଳରାମ କରିଥିଲେ। କୃଷ୍ଣ ଯଦିଓ ଅଧିକାଂଶ ଅସୁରମାନଙ୍କର ବଧ କରିଥିଲେ, ତେବେ ବଳରାମ ମଧ୍ୟ କିଛି ଅସୁରମାନଙ୍କର ବଧ କରିଥିଲେ, ପ୍ରଳମ୍ବାସୁର ମଧ୍ୟ ବଳରାମ କରିଥିଲେ। ଅମୃତୟନ ବ୍ରଜ ପ୍ରସୁନ ଗୋପାଶ ଆରଣ୍ୟ ବାନ୍ୟତ, ତେଣୁ ବଳରାମ ପ୍ରଳମ୍ବାସୁର ବଧ କଲେ ଏବଂ ଭଗବାନ କୃଷ୍ଣ ବ୍ରଜବାସୀମାନଙ୍କୁ ବନାଗ୍ନି କବଳରୁ ଉଦ୍ଧାର କରିଥିଲେ। କାଳିଆ ଦଳନ ଲୀଳା ପରେ ଯେତେବେଳେ ବ୍ରଜବାସୀମାନେ ସବୁ ଯମୁନା କୂଳରେ ଶୟନ କରିଥିଲେ ସେ ରାତିରେ, ଏବଂ ସଙ୍ଗେ ସଙ୍ଗେ ବନରେ ଅଗ୍ନି ଦେଖାଗଲା, ତେଣୁ ସମସ୍ତ ବ୍ରଜବାସୀମାନେ ସେ ବନାଗ୍ନିରେ ଦଗ୍ଧୀଭୂତ ହେବାକୁ ଯାଉଥିଲେ। ତେଣୁ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ଆଖି ବନ୍ଦ କରିବା ପାଇଁ କହିଲେ। ସମସ୍ତେ ଆଖିବନ କରିଥିବା ଅବସ୍ଥାରେ ଭଗବାନ କୃଷ୍ଣ ସେ ବନାଗ୍ନିକୁ ପାନ କରିଥିଲେ, ଏହିପରି ସେମାନଙ୍କୁ ରକ୍ଷା କରିଥିଲେ। ତେଣୁ ବ୍ରଜବାସୀମାନଙ୍କୁ ସବୁ ସେସବୁ ଲୀଳାମାନଙ୍କୁ ସ୍ମରଣ କରୁଛନ୍ତି। ଦୁସ୍ତେଜ୍ୟ ଅନୁରାଗ ଅସ୍ମିନ୍ ସର୍ବେଶାମ ବ୍ରଜଲୋକସାମ। ତାପରେ ବ୍ରଜବାସୀମାନେ କହୁଛନ୍ତି ଯେ କୃଷ୍ଣ ଏସବୁ ଅସୁରମାନଙ୍କର ବଧ କରିଛି ଏବଂ ଏ କୃଷ୍ଣ ନିକଟରେ କଣ ଅଛି ଆମେ ଜାଣିପାରୁନୁ। ଆମର ଅନୁରାଗ ଆମର ପ୍ରେମ କୃଷ୍ଣ ପ୍ରତି ଦିନକୁ ଦିନ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି। ଆମେ ଚେଷ୍ଟା କରି ମଧ୍ୟ କୃଷ୍ଣଙ୍କ ନିକଟରୁ ଆମର ଅନୁରାଗକୁ ପ୍ରେମକୁ ଦୂର କରିପାରୁ ଏବଂ ଏଇ କୃଷ୍ଣ ମଧ୍ୟ ତାର ମଧ୍ୟ ଆମମାନଙ୍କ ପ୍ରତି ମଧ୍ୟ ଅନୁରାଗ ରହିଛି ପ୍ରେମ ରହିଛି। ଆମେ ଯେତେବେଳେ କୃଷ୍ଣଙ୍କ ପ୍ରତି ପ୍ରେମ ପ୍ରଦର୍ଶନ କରୁଛୁ କୃଷ୍ଣ ପ୍ରସନ୍ନ ହେଉଛି ଏବଂ ଆମେ ଯେତେବେଳେ କୃଷ୍ଣଙ୍କର ଉପେକ୍ଷା କରୁଛୁ ସେ ଦୁଃଖୀ ହେଉଛନ୍ତି। ତେଣୁ ଆମେ କୃଷ୍ଣଙ୍କ ପ୍ରତି ଆମର ଯେଉଁ ପ୍ରେମ ରହିଛି ଆମେ ସେ ଭାବକୁ ତ୍ୟାଗ କରିପାରୁନୁ ବା କୃଷ୍ଣ ମଧ୍ୟ ଆମକୁ ତାଙ୍କର ଯେଉଁ ପ୍ରେମ ଭାବ ତାକୁ ମଧ୍ୟ ତ୍ୟାଗ କରିପାରୁନୁ। ତେଣୁ ଇଏ ବଡ଼ ଦ୍ୱନ୍ଦ୍ୱରେ ଆମେ ସବୁ ପଡ଼ୁଛୁ ଯେ ଏଣେ କୃଷ୍ଣ ସବୁ ଆଶ୍ଚର୍ଯ୍ୟଜନକ ଲୀଳା କରି ସବୁ ଅସୁରମାନଙ୍କୁ ବଧ କରିବା ପାଇଁ ବାଲ୍ୟ କାଳରେ ସମର୍ଥ ହେଉଛନ୍ତି ଏଣେ ପୁଣି ମନୁଷ୍ୟ ପରି ଲୀଳା କରୁଛନ୍ତି ଆମ ସହିତ ଆମ ସହିତ ଭାବ ବିନିମୟ କରୁଛନ୍ତି ଆମ ଗୃହ ପରିବାର ସଦସ୍ୟ ପରି କୋ ସତ୍ୱ ଆମ ବାଳ କୋ ମହାତ୍ରିବିଧା ଏବଂ ତା ସହିତ ଏବେ ଆମେ ସ୍ୱଚକ୍ଷରେ ଗତକାଲି ଆମେ ଦେଖିଲୁ ଯେ ସାତ ବର୍ଷର ବାଳକ ହେଇ ସେ ପୁଣି ଗୋବର୍ଦ୍ଧନ ପର୍ବତକୁ ମଧ୍ୟ ଧାରଣ କରେ। ତେଣୁ ଆମେ ସବୁ ଦ୍ୱନ୍ଦ୍ୱରେ ବର୍ତ୍ତମାନ ପଡ଼ିଛୁ ଯେ ପ୍ରକୃତ କୃଷ୍ଣ ମନୁଷ୍ୟ ନା ଭଗବାନ। ଏଣେ ଏସବୁ ଲୀଳାରୁ ଆମେ ଜାଣିପାରୁଛୁ ସେ ନିଶ୍ଚିତ ଭାବରେ ଭଗବାନ କିନ୍ତୁ ପୁଣି ଆମେ ଦେଖିଛୁ ସେ ଆମମାନଙ୍କ ସହିତ ମିଶି ଆମର ପରିବାରର ସଦସ୍ୟ କରି ଆମ ସହିତ ଆଚରଣ ମଧ୍ୟ କରୁଛୁ। ତେଣୁ କୃଷ୍ଣଙ୍କର ଏ ଲୀଳାକୁ ବୁଝିବା ବହୁତ କଷ୍ଟ ଆଉ ଏହା ପ୍ରକୃତ ପକ୍ଷେ ସତ୍ୟ। ସେଇଥିପାଇଁ ଆମେ ଦେଖିବା ଯେ ଅନେକ ଲୋକ ଭଗବାନ କୃଷ୍ଣଙ୍କୁ ବୁଝିପାରନ୍ତି ନାହିଁ ସେମାନେ ତାଙ୍କର ଲୀଳାରେ ବିମୋହିତ ହୋଇଥାନ୍ତି ଯେ ଭଗବାନ କୃଷ୍ଣ ଯଦିଓ ପରମପୁରୁଷ ଭଗବାନ ସେ ଏପରି ମନୁଷ୍ୟ ଲୀଳା ପ୍ରଦର୍ଶନ କରିଥାନ୍ତି ଯେକୌଣସି ବ୍ୟକ୍ତି ତାଙ୍କର ଲୀଳା ଦର୍ଶନରେ ମୋହିତ ହୋଇଛି ଏବଂ ତାଙ୍କୁ ସାଧାରଣ ମନୁଷ୍ୟ ବୋଲି ଜ୍ଞାନ କରିବେ। ତେଣୁ ବ୍ରଜବାସୀମାନେ ଯେ ଏ ଦ୍ୱନ୍ଦ୍ୱରେ ପଡ଼ିବା ତା ତାଙ୍କ ପକ୍ଷରେ ସ୍ୱାଭାବିକ ଥିଲା। ଯେଉଁମାନେ କୃଷ୍ଣଙ୍କ ସହିତ ନିବାସ କରୁଥିଲେ ସେମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଥିଲେ ତେଣୁ ଅନ୍ୟମାନଙ୍କର କଥା କ'ଣ କୁହାଯିବ। ତେଣୁ ଯେତେବେଳେ ନନ୍ଦ ମହାରାଜଙ୍କୁ ଏପରି ପ୍ରଶ୍ନ କଲେ ବ୍ରଜବାସୀମାନେ ଏବଂ ତାଙ୍କର ଶଙ୍କା ନିବାରଣ କରିବା ପାଇଁ ନିବେଦନ କଲେ ସେତେବେଳେ ବର୍ତ୍ତମାନ ନନ୍ଦ ମହାରାଜ ସେମାନଙ୍କୁ ଉତ୍ତର ଦେଉଛନ୍ତି। ତେଣୁ ନନ୍ଦ ମହାରାଜ କହୁଛନ୍ତି ଯେ ହେ ବ୍ରଜବାସୀଗଣ କୃଷ୍ଣର ଜନ୍ମ ପରେ ପରେ ଯେତେବେଳେ କୃଷ୍ଣଙ୍କର ନାମକରଣ ସଂସ୍କାର ହେବା ସେତେବେଳେ ମଥୁରାରୁ ଗର୍ଗମୁନି ଆସିଥିଲେ କୃଷ୍ଣଙ୍କର ନାମକରଣ ସଂସ୍କାର କରିବା ପାଇଁ ଏବଂ ସେ ସମୟରେ ଆମେ କଂସ ଭୟରେ କୃଷ୍ଣଙ୍କର ନାମକରଣ ସଂସ୍କାର ପାଇଁ ବହୁତ ବଡ଼ ଉତ୍ସବର ଆୟୋଜନ କରିନଥିଲୁ। ଏକାନ୍ତ ସ୍ଥାନରେ ଗୋଶାଳରେ ଗୁପ୍ତ ରୂପରେ ଗର୍ଗମୁନି କୃଷ୍ଣ ବଳରାମଙ୍କର ନାମକରଣ ସଂସ୍କାର କରିଥିଲେ। ତେଣୁ ସେ ସମୟରେ ଗର୍ଗମୁନି ମୋତେ ଗୁପ୍ତ ରୂପରେ ଯେଉଁ କଥା କହିଥିଲେ ମୁଁ ବର୍ତ୍ତମାନ ସେଇ କଥା ତୁମମାନଙ୍କ ସମ୍ମୁଖରେ ପ୍ରକାଶ କରୁଛି ତୁମମାନେ ଶ୍ରବଣ କରେ ତାହାଦ୍ୱାରା ତୁମମାନଙ୍କର ଶଙ୍କା କୃଷ୍ଣଙ୍କ ପ୍ରତି ଯେଉଁ ଶଙ୍କା ଉତ୍ପନ୍ନ ହେଇଛି ତାହା ନିବାରଣ ହେବ। ତେଣୁ ବର୍ତ୍ତମାନ ନନ୍ଦ ମହାରାଜ କହୁଛନ୍ତି ଗର୍ଗମୁନି କ'ଣ ତାଙ୍କୁ କହିଥିଲେ ସେ ସମୟରେ ବର୍ଣ୍ଣାଶ୍ରୟ କିଳ ଅଶ୍ୟାସନ ଗୃଣତୋ ଅନୁଯୋଗ ଯେ ଏଇ କୃଷ୍ଣ ଗର୍ଗମୁନି ସେତେବେଳେ କହିଥିଲେ ନନ୍ଦ ମହାରାଜଙ୍କୁ ଯେ ଏଇ କୃଷ୍ଣ ଅନ୍ୟ ଯୁଗରେ ମଧ୍ୟ ଅବତାର ଗ୍ରହଣ କରିଥାନ୍ତି ଗର୍ଗମୁନି କହିଥିଲେ ଅନ୍ୟ ଯୁଗରେ ସେ ଅନ୍ୟ ରୂପ ଧାରଣ କରିଥାନ୍ତି, ଅନ୍ୟ ବର୍ଣ୍ଣ ଧାରଣ କରିଥାନ୍ତି। କଣ କଣ ବର୍ଣ୍ଣ ଧାରଣ କରିଥାନ୍ତି? ଶୁକ୍ଳ ରକ୍ତ ତଥା ପୀତ। ଏ କୃଷ୍ଣ ଅନ୍ୟ ଯୁଗରେ କେତେବେଳେ ରକ୍ତ ବର୍ଣ୍ଣ ଧାରଣ କରିଥାନ୍ତି, କେତେବେଳେ ପୀତ ବର୍ଣ୍ଣ ଧାରଣ କରିଥାନ୍ତି ଏବଂ କେତେବେଳେ ଶୁକ୍ଳ ବର୍ଣ୍ଣ ଧାରଣ କରିଥାନ୍ତି। ଇଦାନୀ କୃଷ୍ଣ କଥା, କିନ୍ତୁ ଏ ଅବତାରରେ ଏ ଜନ୍ମରେ ସେ ଶ୍ୟାମ ବର୍ଣ୍ଣ ଧାରଣ କରିଛନ୍ତି। ପ୍ରାଗୟନ ବସୁଦେବସ୍ୟ କ୍ୱଚିତ୍ ଜାତ ସ୍ତବାତ୍ମଜଃ। ଏବଂ ହେ ନନ୍ଦ, ତୁମର ଏଇ ପୁତ୍ର ପୂର୍ବ କାଳରେ କେତେବେଳେ ବସୁଦେବଙ୍କର ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ? ସେ ଆଉ କହୁନାହାନ୍ତି ଯେ ବସୁଦେବ ଗୃହରେ ଜନ୍ମଗ୍ରହଣ କରିଛନ୍ତି। ପୂର୍ବ କାଳରେ, ପୂର୍ବ ସମୟରେ କେବେ ବସୁଦେବଙ୍କର ପୁତ୍ର ଭାବରେ ଜନ୍ମ ହୋଇଥିଲେ? ତେଣୁ ବାସୁଦେବ ହୋଇଛି ଶ୍ରୀମାନ ଅଭିଜ୍ଞ ପ୍ରତ୍ୟକ୍ଷ। ଯେ ଯେଉଁମାନେ ପଣ୍ଡିତ ବ୍ୟକ୍ତି, ଅଭିଜ୍ଞ ବ୍ୟକ୍ତି, ସେମାନେ ଏ କୃଷ୍ଣଙ୍କୁ ସେଥିପାଇଁ ବାସୁଦେବ ବୋଲି କହିଥାନ୍ତି। ତେଣୁ କୃଷ୍ଣଙ୍କର ଅନ୍ୟ ନାମ ହେଉଛି ବାସୁଦେବ, ବସୁଦେବ ପୁତ୍ର ହେଇଥିବା ତାଙ୍କର ନାମ ବସୁଦେବ। ବହୁଳି ସନ୍ତି ନାମାନି ରୂପାଣିକ ସୁତସ୍ତ। ଏହିପରି ତୁମ ପୁତ୍ରର ଅନେକ ନାମ ରହିଛି ଏବଂ ଅନେକ ରୂପ ମଧ୍ୟ ରହିଛି। ଗୁଣକର୍ମ ରୂପାଣି ତାନ୍ୟ ଭେଦ ମହାଦେବ। ଯେ ତାଙ୍କର ଗୁଣ ଏବଂ କର୍ମ ଅନୁସାରେ ତୁମ ପୁତ୍ରର ଅନେକ ନାମ ଏବଂ ରୂପ ରହିଛି। ଏବଂ ଏକଥା ମୁଁ ଜାଣିଛି, ଗର୍ଭବତୀ କହୁଛନ୍ତି, ମୁଁ କେବଳ ଜାଣିଛି କିନ୍ତୁ ଅନ୍ୟ ବ୍ୟକ୍ତିମାନେ କେହି ଜାଣନ୍ତି ନା। ଏସବ ଶ୍ରେୟ ଆଧାସ୍ୟାତ ଗୋପ ଗୋକୁଳ ନନ୍ଦନ ଅନେକ ସର୍ବଦୁର୍ଗାଣୀ ଏବଂ ଅନ୍ଧ। ତେଣୁ ତୁମର ଏହି ପୁତ୍ର କୃଷ୍ଣ, ସେ ତୁମ କୁଳର ବହୁତ ମଙ୍ଗଳ ସାଧନ କରିବ। ଏହି କୃଷ୍ଣ ଯୋଗୁ ତୁମେ ସମସ୍ତ ବ୍ରଜବାସୀମାନେ ବିଭିନ୍ନ ପ୍ରକାର ବିପଦରୁ ଅତି ସହଜରେ ଉଦ୍ଧାର ପାଇବେ। ଗର୍ଗମୁନି ଭବିଷ୍ୟତବାଣ କରିଥିଲେ କୃଷ୍ଣଙ୍କର ନାମକରଣ ସଂସ୍କାର ସମୟ। ଯା ଏତସ୍ମିନ୍ ମହାଭାଗେ ପ୍ରୀତିଂ କରୁଛନ୍ତି ମହାନୁଭାବ ନାରେ ଅଭିଭାବନ୍ତି ଏତାନ୍ ବିଷ୍ଣୁ ପକ୍ଷା ଇରାସରା। ତେଣୁ ଗର୍ଗମୁନି କହୁଛନ୍ତି ଯେ ଯେଉଁମାନେ ମହାଭାଗ୍ୟଶାଳୀ, ସୌଭାଗ୍ୟଶାଳୀ ବ୍ୟକ୍ତି, ଯେଉଁମାନେ ପ୍ରୀତିମ କରୁଛନ୍ତି ମାନବ, ଯେଉଁ ମନୁଷ୍ୟମାନେ ଏହି କୃଷ୍ଣ ପ୍ରତି ନିଜର ପ୍ରେମଭାବକୁ ପ୍ରଦର୍ଶନ କରିଥାନ୍ତି, ନିଜର ଅନୁରାଗକୁ ପ୍ରଦର୍ଶନ କରିଥାନ୍ତି, ନିଜର ଆସକ୍ତିକୁ ପ୍ରଦର୍ଶନ କରିଥାନ୍ତି, ସେମାନେ ସମସ୍ତେ ସୌଭାଗ୍ୟଶାଳୀ। ଏବଂ ସେମାନେ ନାରାୟ ଅଭିଭାବନ୍ତି, ସେମାନେ ଶତ୍ରୁ ଦ୍ୱାରା କେବେ ପରାଜିତ ବା ହତ ହେବେ ନାହିଁ। ଯେଉଁମାନେ ଏହିପରି କୃଷ୍ଣଙ୍କ ପ୍ରତି ଅନୁରାଗ ଉତ୍ପନ୍ନ କରିଛନ୍ତି, ପ୍ରେମଭାବ ଉତ୍ପନ୍ନ କରିଛନ୍ତି, ସେମାନଙ୍କର ଶତ୍ରୁମାନେ କିଛି କରିପାରିବେ ନା। ଯେପରି ବିଷ୍ଣୁ ପକ୍ଷା ଇବ ଅସୁରା, ଯେପରି ଅସୁରମାନେ ବିଷ୍ଣୁ ପକ୍ଷ ଅର୍ଥାତ ଦେବତାମାନଙ୍କର କିଛି କରିପାରନ୍ତି ନାହିଁ। କାରଣ ଦେବତାମାନେ ଭଗବାନ କୃଷ୍ଣଙ୍କର ଭକ୍ତ, ତେଣୁ ବିଷ୍ଣୁ ଭଗବାନ ବିଷ୍ଣୁ ବା କୃଷ୍ଣ ଦେବତାମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଅସୁରମାନେ ଯେତେ ବଳଶାଳୀ ହେଲେ ମଧ୍ୟ ସେମାନେ ଦେବତାମାନଙ୍କର କିଛି କରିପାରନ୍ତି ନାହିଁ, ଯେହେତୁ ଦେବତାମାନେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ହୋଇ ରହିଥାନ୍ତି। ଠିକ୍ ସେହିପରି ଯେଉଁ ବ୍ୟକ୍ତିମାନେ ଭଗବାନ କୃଷ୍ଣଙ୍କର ଭକ୍ତ ହୋଇଥାନ୍ତି, ଯେଉଁମାନେ କୃଷ୍ଣଙ୍କ ପ୍ରତି ନିଜର ଅନୁରାଗ ବା ପ୍ରେମକୁ ପ୍ରଦର୍ଶନ କରିଥାନ୍ତି, ସେମାନଙ୍କର କୌଣସି ଶତ୍ରୁ କିଛି କରିପାରିବେ ନା। ସେପରି ବ୍ୟକ୍ତି ଶତ୍ରୁ ଦ୍ୱାରା ପରାଜିତ ହେବ ନା। ତସ୍ମାତ୍ ନନ୍ଦ କୁମାର ନାରାୟଣ ସମୂହ ଗୁଣ ହେଇ। ତେଣୁ ଗର୍ଗମୁନି ସେତେବେଳେ କହିଥିଲେ ନନ୍ଦ ମହାରାଜଙ୍କୁ ଯେ ହେ ନନ୍ଦ, ତୁମର ଏଇ ଯେଉଁ ପୁତ୍ର ତାର ନାରାୟଣ ସମ ଗୁଣ ରହିବ, ସେ କହୁନାହାନ୍ତି ଯେ ଭଗବାନ ଗାର୍ଜବ ଇଏ ଗୁପ୍ତ ରହୁଛନ୍ତି ଏକ ତେଣୁ କହୁଛନ୍ତି ଯେ ତୁମର ଏ ପୁତ୍ରର ନାରାୟଣ ସମ ଗୁଣମାନ ରହିବ, ନାରାୟଣଙ୍କ ପରି ଗୁଣମାନ ରହିବ। ଶ୍ରିୟାକୀର୍ତ୍ତାନୁଭାବେନ ତତ୍ କର୍ମସୁ ନ ବିସ୍ମୟ, ଯେପରି ଭଗବାନ ନାରାୟଣଙ୍କର ଐଶ୍ୱର୍ଯ୍ୟ କୀର୍ତ୍ତି ଏବଂ ସ୍ୱଭାବ ପ୍ରଭାବ ଠିକ ସେହିପରି ତୁମ ପୁତ୍ର ଗୁଣ ଐଶ୍ୱର୍ଯ୍ୟ କୀର୍ତ୍ତି ସ୍ୱଭାବ ଠିକ ନାରାୟଣଙ୍କ ପରି ହେବ, ତେଣୁ ତୁମେ ତାର କାର୍ଯ୍ୟରେ କେବେ ଆଶ୍ଚର୍ଯ୍ୟଚକିତ ହେବ ନାହିଁ। ଗର୍ଭମୁନି କହିଦେଇଥିଲେ ନନ୍ଦ ମହାରାଜ ଭବିଷ୍ୟତ ମାନଙ୍କରେ କହିଛନ୍ତି। ଇତି ଅଧ ମାନ ସମାଧିଶ ଗର୍ଗେ ତୋଷ ଗ୍ରହଣ ଗତେ ମନେ ନାରାୟଣ ଶାନ୍ତ କୃଷ୍ଣ ଅକ୍ଲିଷ୍ଟ କାରେ, ତେଣୁ ଏକଥା କହି ଗର୍ଗମୁନି ତାଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସେହିଦିନ ଠାରୁ ମୁଁ ନିଜେ ଏଇ କୃଷ୍ଣଙ୍କୁ ନାରାୟଣଙ୍କର ଅଂଶ ବୋଲି ଜ୍ଞାନ କରୁଛି। ମହାରାଜ କହୁନାହାନ୍ତି ଏଥର ନାରାୟଣ ନାରାୟଣଙ୍କର ଅଂଶ ବୋଲି ଜ୍ଞାନ କରୁଛି, କାରଣ ନାରାୟଣଙ୍କ ଦ୍ୱାରା ଏ ମୋର ପୁତ୍ର ଶକ୍ତି ପ୍ରାପ୍ତ ହେଇଯାଇଛି, ତେଣୁ ସେ ଯେଉଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛି ସେଥିରେ ତୁମର କେହି ଆଶ୍ଚର୍ଯ୍ୟ ହେବାର ନାହିଁ। ଇତି ନନ୍ଦବତ ସୁତା ଗର୍ଗ ଗୀତ ମୁଦିତା ନନ୍ଦ ନାମକୁ କୃଷ୍ଣଙ୍କ ସଦୃଷ୍ଣ, ଏହିପରି ଭାବରେ ଯେତେବେଳେ ନନ୍ଦ ମହାରାଜଙ୍କ ଠାରୁ ବ୍ରଜବାସୀମାନେ କୃଷ୍ଣଙ୍କ ସମ୍ବନ୍ଧରେ ଶ୍ରବଣ କଲେ ସେମାନଙ୍କର ସବୁ ଶଙ୍କା ସନ୍ଦେହ ରହିଥିଲା ତାହା ଦୂରୀଭୂତ ହେଲା, ସେମାନେ ଜାଣିପାରିଲେ ଯେ କୃଷ୍ଣ କିଏ ସାଧାରଣ ମନୁଷ୍ୟ ନୁହନ୍ତି କୃଷ୍ଣ। ତେବେ ଏ ଆଲୋଚନା ଯେତେବେଳେ ଚାଲିଥିଲା ବ୍ରଜବାସୀ ଏବଂ ନନ୍ଦ ମହାରାଜଙ୍କ ମଧ୍ୟରେ ସେତେବେଳେ କୃଷ୍ଣ ସେଠାରେ ଉପସ୍ଥିତ ନଥିଲେ, ସେତେବେଳେ ସେ ଗୋପାଳନ କରିବାକୁ ଯାଇଥିଲେ, ତେଣୁ କୃଷ୍ଣଙ୍କର ଅନୁପସ୍ଥିତିରେ ଏ ବିଚାର ଆଲୋଚନା ଚାଲିଛି ବ୍ରଜବାସୀ ଏବଂ ନନ୍ଦ ମହାରାଜଙ୍କ ମଧ୍ୟରେ। ତେଣୁ ଏକଥା ଯେତେବେଳେ ବ୍ରଜବାସୀମାନେ ଶ୍ରବଣ କଲେ ତେବେ ଏପରି ପୁତ୍ରକୁ ଜନ୍ମ ଦେଇଥିବା ହେତୁ ବ୍ରଜବାସୀମାନେ ନନ୍ଦ ମହାରାଜଙ୍କର ପୂଜା କଲେ, ତାଙ୍କୁ ବିଭିନ୍ନ ପ୍ରକାର ଉପଢୌକନ ଭେଟ ପ୍ରଦାନ କଲେ, ବିଭିନ୍ନ ପ୍ରକାର ବସ୍ତ୍ର ଅଳଙ୍କାର ରତ୍ନ ମଣିମୁକ୍ତା ଏସବୁ ପ୍ରଦାନ କଲେ ଏବଂ ତାଙ୍କର ପୂଜା କଲେ ନନ୍ଦ ମହାରାଜଙ୍କ। ଏବଂ ତାପରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଗୋଚାରଣକୁ ଫେରିଆସିଲେ ବ୍ରଜବାସୀମାନେ କୃଷ୍ଣଙ୍କର ମଧ୍ୟ ପୂଜା କଲେ ଠିକ ସେହିପରି। ତେଣୁ ଏହିପରି ଭାବରେ ବ୍ରଜବାସୀମାନଙ୍କର ସନ୍ଦେହ ଦୂରୀଭୂତ ହେଲା ସେହିପରି। ତେବେ ଏଣେ ବ୍ରଜବାସୀମାନଙ୍କର ସନ୍ଦେହ ଦୂରୀଭୂତ ହେଲା, ତେଣେ ଇନ୍ଦ୍ରଙ୍କର କଣ ହେଲା? ଇନ୍ଦ୍ର ତ ମେଘମାନଙ୍କୁ ସବୁ ନିବାରଣ କରିଦେଲେ, ମେଘ ଏବଂ ବାୟୁମାନଙ୍କୁ, ଏବଂ ତାଙ୍କର ଅହଙ୍କାର ଭଙ୍ଗ ହେଲା ଇନ୍ଦ୍ରଙ୍କର, ତାଙ୍କର ସଂକଳ୍ପକୁ ସେ ପୂର୍ଣ୍ଣ କରିପାରିଲେ ନାହିଁ। ତେବେ ବର୍ତ୍ତମାନ ଇନ୍ଦ୍ରଙ୍କର କଣ ସ୍ଥିତି ହେଲା? ଯେହେତୁ ସେ କୃଷ୍ଣଙ୍କ ଚରଣରେ ଅପରାଧ କରିଛନ୍ତି, କୃଷ୍ଣଙ୍କର ପ୍ରିୟ ବ୍ରଜକୁ ନଷ୍ଟଭ୍ରଷ୍ଟ କରିଦେବାର ପ୍ରୟାସ କରିଥିଲେ ଇନ୍ଦ୍ର, ତେଣୁ ବର୍ତ୍ତମାନ ଇନ୍ଦ୍ର ଲଜ୍ଜା ଅନୁଭବ କରି ସେ ବର୍ତ୍ତମାନ ନିଜକୁ ଅପମାନିତ ବୋଧ କରୁଛନ୍ତି, ତାଙ୍କର ଅହଙ୍କାର ଧୂଳିତାପ ହୋଇଯାଇଛି ଏବଂ ବର୍ତ୍ତମାନ ସେ କୃଷ୍ଣଙ୍କ ଚରଣରେ ନିଜକୁ ଅପରାଧୀ ବୋଲି ମନେ କରୁଛନ୍ତି।